बहुरूपा इमा भाति
माया
बहुरूपया रममाण गुणेषु अस्य ममाहम् इति मन्यते
बहुरूपाय भाति
माया बहुरूपया
रममाण
गुणेषु अस्य ममाहम् इति मन्यते
बहुरूपाय भाति
मायाया बहुरूपया
रममाणो गुणेषु अस्य
इति मन्यते
बहुरूपाय भाति
माया बहुरूपया
रममाणो गुणेषु अस्य
ममाहम् इति मन्यते
बहुरूपाय भाति
माया बहुरूपया
रममाणो गुणेषु अस्य ममाहम् इति मन्यते
बहुरूपाय भाति माया बहुरूपया
रममाणो गुणेषु अस्य
ममाहम् इति मन्यते
बहुरूपाय भाति
माया बहुरूपया
रममाणो गुणेषु अस्य
ममाहमिति मन्यते
बहुरूपाय भाति
माया बहुरूपया रममाणो गुणेषु अस्य ममाहम् इति मन्यते शब्दरूप बहुरूप बहुरूपरे रममाण जयपरिकी उपभोग करे ভক্তিবেদান্ত স্বামী প্রভুপাদ ইংরেজি গৌরবানন্দ স্বামী মায়ামন্ত্র জীব বিভিন্ন রূপে প্রকাশ পায়। সে রূপ গুড়ি ভগবান বহিরঙ্গ শক্তি প্রসূত এবং সে রূপ বা জড় শরীর মধ্যে জীব ভূত প্রকৃতির ত্রিগুণ উপভোগ করতে ভ্রমে সবুকু মোর বলে ভাবে হচ্ছে যে বিভিন্ন জীবজনী বা শরীর হচ্ছে জীবাত্মার বিভিন্ন পোশাক সদৃশ জীব ভূত প্রকৃতির যে গুণ উপভোগ করা ইচ্ছা করে তখন যাই ভগবান বহিরঙ্গ শক্তি বা মায়া শক্তি জীবক তদ্রূপ পোশাক বা শরীর যোগাই দিয়ে বহিরঙ্গা ভৌতিক শক্তি সত্য রজ ও তম ত্রিগুণাতি অটে তেমন ভূত প্রকৃতির স্বাধীন ভাবে বাছবা জীবর স্বাধীনতা দিয়েছি এবং জীবর বাছবা অনুযায়ী ভূত প্রকৃতি বিভিন্ন ভৌতিক শরীর যোগাই দিয়ে 84 লক্ষ প্রকার জীবজনী বা ভৌতিক শরীর অছি তার মধ্যে জলরে 9 লক্ষ প্রকার অছি 20 লক্ষ প্রকার স্থাবর জমি অছি ଏଗାର ଲକ୍ଷ ପ୍ରକାରର କୃମି କୀଟ ପତଙ୍ଗ ଜନି ଅଛି, ଦଶ ଲକ୍ଷ ପ୍ରକାରର ପକ୍ଷୀ ଜନି ଅଛି, ତିରିଶ ଲକ୍ଷ ପ୍ରକାରର ପଶୁ ଜନି ଅଛି ଏବଂ ଚାରି ଲକ୍ଷ ପ୍ରକାରର ମଣିଷ ଜନି ଅଛି। ଏହିଭଳି ସର୍ବମୋଟ ଚଉରାଅଶୀ ଲକ୍ଷ ପ୍ରକାରର ଜୀବ ଜନି ବ୍ରହ୍ମାଣ୍ଡର ବିଭିନ୍ନ ଲୋକମାନଙ୍କରେ ଅଛି ଏବଂ ଜୀବ ତାର ଭୋଗ କାମନା ଅନୁଯାୟୀ ଭୂତ ପ୍ରକୃତିର ତ୍ରିଗୁଣ ଦ୍ୱାରା ବଦ୍ଧ ହୋଇ ଭିନ୍ନ ଭିନ୍ନ ଜୋନିରେ ଭ୍ରମଣ କରୁଅଛି। ଏପରିକି ଗୋଟିଏ ନିର୍ଦ୍ଦିଷ୍ଟ ଶରୀରରେ ମଧ୍ୟ ଜୀବ ଶିଶୁ ଶରୀରରୁ ବାଳକ ଶରୀର, ବାଳକ ଶରୀରରୁ ଯୁବକ ଶରୀର, ଯୁବକ ଶରୀରରୁ ବୃଦ୍ଧ ଶରୀର ଏବଂ ବୃଦ୍ଧ ଶରୀରରୁ ଅନ୍ୟ ଏକ ନୂତନ ଶରୀରକୁ ଗତି କରି ବା ଶରୀର ପରିବର୍ତ୍ତନ କରିଚାଲିଛି। ଏହା ତାର କର୍ମାନୁଯାୟୀ ହୋଇଅଛି। ଜୀବ ତାର ବ୍ୟକ୍ତିଗତ କାମନା ଅନୁଯାୟୀ ତାର ଶରୀର ପାଏ ବା ସୃଷ୍ଟି କରେ ଏବଂ ଭଗବାନଙ୍କର ବହିରଙ୍ଗ ଶକ୍ତି ତାକୁ ବା ଜୀବକୁ ପୂର୍ଣ୍ଣ ରୂପେ କାମନା ଉପଭୋଗ କରିବା ନିମିତ୍ତ ଠିକଣ ଶରୀରଟି ଦିଏ। ବାଘ ଅନ୍ୟ ପ୍ରାଣୀର ରକ୍ତ ଉପଭୋଗ କରିବାକୁ ଇଚ୍ଛା କଲା, ତେଣୁ ଭଗବାନଙ୍କ କୃପାରୁ ଭୂତ ପ୍ରକୃତି ବାଘକୁ ଏଭଳି ଏକ ଶରୀର ଦିଏ ଯେଉଁଥିରେ ଅନ୍ୟ ପ୍ରାଣୀର ରକ୍ତ ଉପଭୋଗ କରିବାକୁ ସୁବିଧା ଥାଏ। ଠିକ୍ ସେହିପରି ଯେଉଁ ଜୀବ ବା ଜୀବାତ୍ମା ଉଚ୍ଚ ଲୋକରେ ଦେବତାର ଶରୀର ପାଇବାକୁ ଇଚ୍ଛା କରେ, ସେ ମଧ୍ୟ ଭଗବାନଙ୍କ କୃପାରୁ ତାହା ଲାଭ କରେ। ଯଦି ସେ ବୁଦ୍ଧିମାନ ହୋଇଥିବ ତାହେଲେ ସେ ଭଗବାନଙ୍କ ସାନ୍ନିଧ୍ୟ ଲାଭ କରିବା ନିମିତ୍ତ ଦିବ୍ୟ ଶରୀର ପାଇବା ପାଇଁ ଇଚ୍ଛା ପୋଷଣ କରିପାରେ ଏବଂ ତାହା ମଧ୍ୟ ସେ ପାଇପାରିବ। ଏହିପରି ଭାବରେ ଜୀବର ଅନୁସ୍ୱାଧୀନତା ପୂର୍ଣ୍ଣ ଭାବେ ବିନିଯୁକ୍ତ ହୋଇପାରେ ଏବଂ ଭଗବାନ ଏପରି କୃପାମୟ ଯେ ସେ ଜୀବର କାମନା ଅନୁଯାୟୀ ଶରୀର ପ୍ରଦାନ କରନ୍ତି। ଏହା ଏକ ସ୍ୱର୍ଣ୍ଣମୟ ପର୍ବତର ସ୍ୱପ୍ନ ଦେଖିବା ଭଳି। ବ୍ୟକ୍ତି ଜାଣେ ପର୍ବତ କ'ଣ ଏବଂ ସ୍ୱର୍ଣ୍ଣ କ'ଣ, କେବଳ ତାର କାମନା ଯୋଗୁଁ ସେ ଏକ ସ୍ୱର୍ଣ୍ଣମୟ ପର୍ବତର ସ୍ୱପ୍ନ ଦେଖେ ଏବଂ ଯେତେବେଳେ ତାର ସ୍ୱପ୍ନ ଭାଗିଯାଏ ସେ ତା ସମ୍ମୁଖରେ ଏକ ଭିନ୍ନ ବସ୍ତୁ ଦେଖେ। ସେ ତାର ଜାଗ୍ରତ ଅବସ୍ଥାରେ ଦେଖେ ଯେ ତା ସମ୍ମୁଖରେ ସୁନା ନାହିଁ କି ପର୍ବତ ନାହିଁ। ଏପରି ସ୍ଥଳେ ସ୍ୱର୍ଣ୍ଣମୟ ପର୍ବତର କଥା କ'ଣ ବା କହିବା। ମୁଁ ଓ ମୋର ଏହି ଭାବର ଭ୍ରମଧାରଣ ଯୋଗୁଁ ଏ ଭୌତିକ ଜଗତରେ ଭିନ୍ନ ଭିନ୍ନ ପ୍ରକାର ଜୀବଜନ୍ତୁରେ ଜୀବ ବିଭିନ୍ନ ସ୍ଥିତିରେ ରହିଛି। କର୍ମୀ ଭାବେ ଏ ଜଗତ ମୋର, ଜ୍ଞାନୀ ଭାବେ ମୁଁ ହେଉଛି ସବୁ। ଏ ଭୌତିକ ଜଗତରେ ବଦ୍ଧ ଜୀବର ରାଜନୀତି, ସମାଜ ନୀତି, ଲୋକସେବା, ପରୋପକାର ଆଦିର ଭୌତିକ ଧାରଣା ମୁଁ ମୋର ଭ୍ରମଧାରଣ ଉପରେ ଆଧାରିତ। ଏହି ମୁଁ ମୋର ଧାରଣା ଭୌତିକ ଜଗତକୁ ଉପଭୋଗ କରିବାର ବଳବର୍ତ୍ତୀ କାମନାର ଫଳ। ଶରୀରକୁ ଆତ୍ମା ବୋଲି ଭାବିବା ଏବଂ ଯେଉଁ ଭୂମିରେ ଶରୀରଟି ଜାତ ହୋଇଛି ସେ ଭୂମିକୁ ମୋର ଜନ୍ମଭୂମି ବୋଲି ଭାବିବା ସାମ୍ୟବାଦ, ଜାତୀୟତା, ପାରିବାରିକ ସ୍ନେହ ଏବଂ ତଥାକଥିତ ଧନ୍ୟବାଦ ଆଦି ଏସବୁ ଜୀବନ ସ୍ୱରୂପ ବିସ୍ମୃତିର ଫଳ ଏବଂ ଶ୍ରୀ ସୁଖଦେବ ଗୋସ୍ୱାମୀ ଏବଂ ପରୀକ୍ଷିତ ସଂଘ ଲାଭ ଫଳରେ ଭ୍ରାନ୍ତ ଜୀବର ସମସ୍ତ ଭ୍ରମଧାରଣା ଦୂରୀଭୂତ ହୋଇପାରେ, କାରଣ ଏହିସବୁ କଥା ଶ୍ରୀମଦ ଭାଗବତମରେ ବର୍ଣ୍ଣନା କରାଯାଇଛି। ତେଣୁ ଆଜି ଆମେ ସର୍ବପ୍ରଥମେ ନାରାୟଣ ପ୍ରଭୁ କହିଲେ ଆମର ଆଜି ବହୁତ ପବିତ୍ର ତିଥି, ପଞ୍ଚୁକ ତିଥି ଆରମ୍ଭ ହେଇଛି। ଏକାଦଶୀରୁ ପୂର୍ଣ୍ଣମୀ ପାଞ୍ଚ ଦିନ, ପଞ୍ଚୁକ କାର୍ତ୍ତିକ ମାସ ଦାମୋଦର ମାସ ପଞ୍ଚୁକ ତିଥି ଏବଂ ଆଜିର ଏହି ଶୁଭ ତିଥିରେ ଆମ ସେବା ଯାଦବନ୍ଦ ପ୍ରଭୁଙ୍କର ଆବିର୍ଭାବ ହୋଇଛି। ତେଣୁ ଆମେ ସର୍ବପ୍ରଥମେ ଭଗବାନଙ୍କ ତାଙ୍କର ଦୀର୍ଘାୟୁ କାମନା କରିବା। ଏ ସମସ୍ତ ଭକ୍ତବୃନ୍ଦ ଏବଂ ମାତୃବୃନ୍ଦଙ୍କୁ ଆମେ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ଭୁବନ ସରକାରଙ୍କ ତରଫରୁ ଏବଂ ବିଶେଷ ଭାବରେ ଶ୍ରୀ ଶ୍ରୀମଦ ଗୌରବିନ୍ଦ ସିଂ ମହାରାଜଙ୍କର ଯେଉଁ ସ୍ମୃତି ପରିଷଦ ତରଫରୁ ଆମେ ହାର୍ଦ୍ଦିକ ସ୍ୱାଗତ ଜଣାଉଛୁ। ଆଜିର ଏଇ ରବିବାର କାର୍ଯ୍ୟକ୍ରମରେ ଆମର ବହୁତ ନୂତନ ଭକ୍ତଙ୍କୁ ଯୋଗ ଦେଇଛନ୍ତି, ଯେମିତି ଆମର ପାଢ଼ୀ ହୋଗ ଆସିଛନ୍ତି ଡିଏଭି ସ୍କୁଲରୁ, ଆଉ ଜଣେ ଆସିଛନ୍ତି ଭକ୍ତ ଇନଫୋସିସ୍ରୁ, ଆମର ସେ ରଞ୍ଜନ ବାବୁ ଆସିଛନ୍ତି, ବିଭିନ୍ନ ଆଜି ଯାହା ସ୍କୁଲ ରବିବାର ଅଛି ସେମାନେ ବହୁତ ନୂତନ ଭକ୍ତ ବି ଆସିଛନ୍ତି ଏବଂ ତେଣୁ ଆମେ ଆଜିର ଆମର ଏଇ ପରିଷଦ ତରଫରୁ ତାଙ୍କୁ ନୂତନ ଭାବରେ ସ୍ୱାଗତ କରୁଛୁ। ଆମେ ଆଶା କରୁଛୁ ସେମାନେ ଆମର ଏଇ ରବିବାର କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ଆମର ଏଇ ଯେଉଁ ବିଦ୍ୟାଳୟଙ୍କର କୃପା ବିତରଣ କରାଯାଉଛି ସେ ବିତରଣ ମଧ୍ୟ ସେ ଲାଭବାନ ହେବେ। ଆମର ପ୍ରତି ରବିବାର ଯେଉଁ କାର୍ଯ୍ୟକ୍ରମ ହେଉଛି ଧାରାବାହିକ ଭାବରେ ଭାଗବତ ପାଠ କରାଯାଉଛି। ଆଜିର ଭାଗବତର ଶ୍ଳୋକ ହେଉଛନ୍ତି ଦ୍ୱିତୀୟ ସ୍କନ୍ଦ ନବ ଅଧ୍ୟାୟ ଶ୍ଳୋକ 2। ନାରାୟଣ ପ୍ରଭୁକୁ ଲିପିବଦ୍ଧ କରୁଛନ୍ତି କେଉଁ ଶ୍ଳୋକ ପାଠ ହେବ। ତେଣୁ ଆଜି ଆମକୁ ଏଇ ଭଗବାନ କଥା କହିବାର ସୁଯୋଗ ଦିଆଯାଇଥିବାରୁ ମୁଁ ମଧ୍ୟ ମୋର କୃତଜ୍ଞତା ଜ୍ଞାପନ କରୁଛି। ଯେଉଁ ଆଜି ଆମେ ଜାଣନ୍ତୁ ଭାବୁଛୁ ପ୍ରଥମେ କିଏ କହିବେ, କାହିଁକି ଏଇନା ଗତ ରବିବାର ଆମର ସାନ୍ଦିପ ପ୍ରଭୁ କହୁଥିଲେ, ଏ ରବିବାର ଆମେ ଭାବୁଥିଲୁ ଯାଦବନ୍ଦ ପ୍ରଭୁଙ୍କର ଘର ପାଖରେ ଭକ୍ତବାନ ପ୍ରଭୁ ଅଛନ୍ତି, ତେଣୁ ସେ ଆସିବେ ସେ କଥା କହିବେ। କିନ୍ତୁ ଯେତେବେଳେ ଆମେ ନାରାୟଣ ପ୍ରଭୁ ଫୋନ୍ କଲେ ଆମେ ଜାଣିବାକୁ ପାଇଲୁ ଯେ ତାଙ୍କର ହୃଦରୋଗ ରହିଛି, ଯେଉଁଥିପାଇଁ ସେ କଟକ ମେଡ଼ିକାଲ କଲେଜରେ ଆଡମିଟ୍ ହେଇଛନ୍ତି ଏବଂ ତାଙ୍କର ଆମେ ଆରୋଗ୍ୟ କାମନା କରିବା ଭଗବାନ ପାଖରେ।
ଆଜି ଆମର ଏଇ ଦ୍ୱିତୀୟ ସ୍କନ୍ଧ ନାମ ଅଧ୍ୟାୟ ଏ ଶ୍ଳୋକ ଏଇ ଅଧ୍ୟାୟ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ କାହିଁକି ନା ଭାଗବତମର ଯୋଉ 18,000 ଶ୍ଳୋକ ଅଛନ୍ତି ସେ ଶ୍ଳୋକକୁ ସଂକ୍ଷିପ୍ତରେ 4 ଶ୍ଳୋକରେ ଭଗବାନ ଏଇ ଅଧ୍ୟାୟରେ କହିବେ ବ୍ରହ୍ମା କେମିତି ଏ ଜ୍ଞାନଟା ପ୍ରାପ୍ତ ହେଲେ ସେ ବର୍ଣ୍ଣନା କରାଯାଉଛି ଦ୍ୱିତୀୟ ସ୍କନ୍ଧ ନାମ ଅଧ୍ୟାୟରେ ଆଉ ଶେଷ କରିଛି ଭଗବାନଙ୍କର ଭକ୍ତି ଉଦ୍ଧାର କରି ଉତ୍ତର ପ୍ରଦାନ ଆଉ ପୂର୍ବ ଅଧ୍ୟାୟରେ ଅଷ୍ଟମ ଅଧ୍ୟାୟରେ ବହୁତ ପ୍ରଶ୍ନ ପଚରା ଯାଇଛି ଏଇ ଅଧ୍ୟାୟ ଦ୍ୱିତୀୟ ସ୍କନ୍ଧ କୋଉଠୁ ଆରମ୍ଭ ହଉଛି ନା ଯେତେବେଳେ ପରୀକ୍ଷିତ ମହାରାଜ ଯୋଉ ପ୍ରଶ୍ନ ସବୁ ପଚାରିବେ ପ୍ରଥମ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ ସବୁ କଥା କହିବେ ନା ନିଶାରଣ୍ୟରେ କିଭଳି 88,000 ଋଷି ସ୍ୱର୍ଣ୍ଣକାଦି ଋଷିଙ୍କର ନେତୃତ୍ୱରେ 1,000 ବର୍ଷ ଧରି ଯଜ୍ଞ ଆରମ୍ଭ କରିଛନ୍ତି କଳିଯୁଗର ଲୋକମାନଙ୍କୁ କେମିତି ମଙ୍ଗଳ ହବ ସେଥିପାଇଁ 1,000 ବର୍ଷ ଧରି ଯଜ୍ଞର ଆୟୋଜନ କରିଥିଲେ ଓ ସେଇ ଯଜ୍ଞର ଆୟୋଜନ ସମାପ୍ତି ନ ହେବା ଯଜ୍ଞ ଶେଷ ନ ହେବା ପୂର୍ବରୁ ଆମର ଆସି ପହଞ୍ଚିଯାଇଛନ୍ତି ସୁତ ଗୋସ୍ୱାମୀ ତେଣୁ ସୁତ ଗୋସ୍ୱାମୀଙ୍କୁ ଋଷି ବିଶେଷ ଭାବରେ ବିଶେଷ 6 ପ୍ରଶ୍ନ ପଚାରିଛନ୍ତି ଯେଉଁ ପ୍ରଶ୍ନର ଉତ୍ତରରେ ସୁତ ଗୋସ୍ୱାମୀ ଏଇ ଶ୍ରୀମଦ ଭାଗବତମ୍ କହିଛନ୍ତି 18,000 ଶ୍ଳୋକକୁ କୁହାଯାଇଛି କିନ୍ତୁ ସିଏ ଯୋଉ କହିଲେ ସେ ସୁଖଦେବ ଗୋସ୍ୱାମୀଙ୍କ କଥାକୁ ଉଦ୍ଧାର କରିଛନ୍ତି ସୁଖଦେବ ଗୋସ୍ୱାମୀ ପ୍ରଥମ ସ୍କନ୍ଧରେ ସେ ସବୁ ବର୍ଣ୍ଣନା କରାଯାଏ କିନ୍ତୁ ଅନ୍ତିମରେ 19 ଅଧ୍ୟାୟ ପ୍ରଥମ ସ୍କନ୍ଧରେ ଅଛନ୍ତି ତେଣୁ 19 ଅଧ୍ୟାୟରେ ପରୀକ୍ଷିତ ମହାରାଜଙ୍କ ବିଷୟରେ କୁହାଯାଉଛି ପରୀକ୍ଷିତ ମହାରାଜ ଯେତେବେଳେ ସାପଗ୍ରସ୍ତ ହେଇଛନ୍ତି ସେତେବେଳେ ସେ ସୁଖଦେବ ଗୋସ୍ୱାମୀଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ ଅଥ ପୃଚ୍ଛାମି ସଂସିଦ୍ଧି ଯୋଗିନାମ ପରମ ଗୁରୁ ପୁରୁଷ କାର୍ଯ୍ୟ ମ୍ରିୟମାଣସ ସର୍ବଥା ମନୁଷ୍ୟର ଶ୍ରେଷ୍ଠ ସିଦ୍ଧି କ'ଣ ଏବଂ ବିଶେଷ ଭାବରେ ଯାହାର ମୃତ୍ୟୁ ସମ୍ମୁଖୀନ ରହିଛି ମୃତ୍ୟୁ ମାନେ ଖୁବ୍ ଶୀଘ୍ର ଯାହାର ଆସୁଛନ୍ତି ସେ କେସ୍ରେ ତାଙ୍କର କ'ଣ କର୍ତ୍ତବ୍ୟ କ'ଣ ଜପ କରିବା କଥା କ'ଣ ସ୍ମରଣ କରିବା କଥା କ'ଣ ଧ୍ୟାନ କରିବା କଥା ଏବଂ କେଉଁଟା କରିବା କଥା ନୁହଁ ତେଣୁ ଦ୍ୱିତୀୟ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ ଏହିସବୁ ପ୍ରଶ୍ନର ଉତ୍ତର ଦେଉଛନ୍ତି ପ୍ରଶ୍ନର ଉତ୍ତର ଦେବା ବେଳେ ସେ କ'ଣ କରୁଛନ୍ତି ସେ ନାରଦ ବ୍ରହ୍ମାଙ୍କର ସମ୍ବାଦକୁ ଉଦ୍ଧାର କରିଛନ୍ତି ସୁଖଦେବ ଗୋସ୍ୱାମୀ ଆମେ ଦେଖିବା ଯିଏ ସବୁ କହୁଛନ୍ତି ସୁଖଦେବ ଗୋସ୍ୱାମୀଠାରୁ ଆରମ୍ଭ କରି ଯେତେ ମହାଜନ ଅଛନ୍ତି ସେ ସବୁ ତାଙ୍କର ପୂର୍ବ ମହାଜନଙ୍କର କଥାକୁ ହିଁ କୁହନ୍ତି ସେ ତାଙ୍କ ମନକୁ କିଛି କହିବେନି ଇଏ ହେଉଛି ପରମ୍ପରାର କଥା ହେଉଛି ଏଇଟା ପରମ୍ପରାରେ ସବୁ ଆସୁଛି ପ୍ରଥମେ ଜ୍ଞାନ ଦେଉଛନ୍ତି ଭଗବାନ ସେ ଜ୍ଞାନକୁ ବିଭିନ୍ନ ପରମ୍ପରାରେ ବିଭିନ୍ନ ଆମ ପାଖରେ ଆସି ପହଞ୍ଚୁଛି ବିଶେଷ ଭାବରେ କଳିଯୁଗରେ 4 ସମ୍ପ୍ରଦାୟ ରହିଛନ୍ତି ଶ୍ରୀ ବ୍ରହ୍ମ ରୁଦ୍ର ସନକା ବୈଷ୍ଣବା କ୍ଷତି ପାହାବନ ପଦପୁରାଣ ବର୍ଣ୍ଣନା କରାଯାଇଛି ଅଥବା କଳ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟ ବ୍ରହ୍ମା ଜଣେ ଆମର ଏଇ ସମ୍ପ୍ରଦାୟର ସିଏ ହେଉଛନ୍ତି ମୁଖ୍ୟ କିନ୍ତୁ ବ୍ରହ୍ମା ଯେତେବେଳେ କହୁଛନ୍ତି ସିଏ କହୁନାହାନ୍ତି ମୁଁ ମନକୁ କହୁଛି ବୋଲି ସେ ଭଗବାନଙ୍କଠାରୁ ସେ ଜ୍ଞାନ ପ୍ରାପ୍ତ ହେଇଛି ଯିଏ ମନକୁ କହିଲା ବୁଝିବାକୁ ପଡ଼ିବ ସେ ଅସମ୍ପ୍ରଦାୟ ସମ୍ପ୍ରଦାୟ ବିହୀନ ଯେ ମନ୍ତ୍ର ତେ ନିଷ୍କଳା ମତ ଶିବଜୀ ଜଣେ ମହାଜନ ସିଏ ମଧ୍ୟ ପଦ୍ମପୁରାଣ କହିଛନ୍ତି ଯେ ଏଇ ଯୋଉ କଥାଟା ମୁଁ କହିଲି କଳିଯୁଗରେ ଏଇ 4 ସମ୍ପ୍ରଦାୟ ରହିଛି କିନ୍ତୁ ଏଇ ସମ୍ପ୍ରଦାୟ ବହିର୍ଭୂତ ଯେଉଁମାନେ ଆସୁଛନ୍ତି ସେମାନେ ବହୁତ ବହୁତ ଜ୍ଞାନୀ ହେଇଥାଇ ପାରନ୍ତି ବହୁତ ଶାସ୍ତ୍ର ତାଙ୍କର ଥାଇପାରେ ଜାଣିଥାଇ ପାରନ୍ତି କଠସ୍ଥ କରିଥାଇ ପାରନ୍ତି କିନ୍ତୁ ଶିବଜୀ କହୁଛନ୍ତି ସମ୍ପ୍ରଦାୟ ବିହୀନ ଯେ ମନ୍ତ୍ର ତେ ନିଷ୍କଳା ମତ ଯଦି ସେମାନେ ସମ୍ପ୍ରଦାୟରେ ଆସୁନାହାନ୍ତି ତାହେଲେ ସେ ମନ୍ତ୍ରର କିଛି ମୂଲ୍ୟ ନାହିଁ ସେ ନିଷ୍ଫଳ ହେଇଯିବ ତେଣୁ ବ୍ରହ୍ମା ଦେଖନ୍ତୁ ଆମ ସମ୍ପ୍ରଦାୟ ଆସୁଛନ୍ତି ସିଏ ନାରଦମୁନି ସେ ପ୍ରଶ୍ନ କରୁଛନ୍ତି ସୁଖଦେବ ଗୋସ୍ୱାମୀ ଯୋଉ କହିଲେ ପରୀକ୍ଷିତ ମହାରାଜଙ୍କର ଯେ ମନୁଷ୍ୟର ପ୍ରକୃତରେ କ'ଣ କର୍ତ୍ତବ୍ୟ ସେ ପ୍ରଶ୍ନ ଉତ୍ତର ଦେବା ପାଇଁ ଯାଇକିରି ସେ କହୁଛନ୍ତି ଏଇ କଥା ନାରଦମୁନି ପଚାରିଛନ୍ତି ବ୍ରହ୍ମା ତେଣୁ ବ୍ରହ୍ମା ନାରଦଙ୍କ ସମାଧାନ ସେ ପ୍ରସ୍ତୁତ କରୁଛନ୍ତି ତେଣୁ ଏଇ ଅଧ୍ୟାୟରେ ଆମେ ଦେଖିବା ବିଶେଷ ଭାବରେ ନବମ ଅଧ୍ୟାୟରେ ବ୍ରହ୍ମାଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି ବ୍ରହ୍ମା ଏଇ ଯେ ଭୌତିକ ଜଗତ ସୃଷ୍ଟି ହେଉଛି ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ସବୁ ମନକଳ୍ପନା କରୁଛନ୍ତି ଏମିତି ହେଇପାରେ ସୃଷ୍ଟି ସେମିତି ହେଇପାରେ ସୃଷ୍ଟି ଏଭଳି ଭାବରେ ବିଭିନ୍ନ ପ୍ରକାର ସେମାନେ ଥିଓରି ଦେଉଛନ୍ତି କିନ୍ତୁ ପ୍ରକୃତରେ କେମିତି ସୃଷ୍ଟି ହେଇଛି ଯେ ସୃଷ୍ଟିକର୍ତ୍ତା ସେ କହୁଛନ୍ତି ବ୍ରହ୍ମା କହୁଛନ୍ତି ନାରଦମୁନି ଆ ପୂର୍ବରୁ ସେ ବର୍ଣ୍ଣନା କରାଯାଉଛି ନାରଦମୁନି ପ୍ରଶ୍ନ ପଚାରୁଛନ୍ତି ବ୍ରହ୍ମାଙ୍କୁ ଯେ ଆପଣ ତ ସୃଷ୍ଟିକର୍ତ୍ତା ପୁଣି ଆପଣ କାହାକୁ ଧ୍ୟାନ କରୁଛନ୍ତି ଆମେ ଜାଣିଛୁ ସମସ୍ତେ ଯେ ପ୍ରାୟ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା ଆପଣ ହେଉଛନ୍ତି ଆମ ମାନେ ସମସ୍ତଙ୍କର ଭୌତିକ ଜଗତ ସୃଷ୍ଟିକର୍ତ୍ତା ପୁଣି ଆପଣ କାହାକୁ ଧ୍ୟାନ କରୁଛନ୍ତି ପଞ୍ଚମ ଅଧ୍ୟାୟରେ ଏସବୁ ପ୍ରଶ୍ନ ପଚରାଯାଇଛି ଏବଂ ସେହି ପ୍ରଶ୍ନର ଉତ୍ତରରେ ବ୍ରହ୍ମା ତାଙ୍କର ଉତ୍ତର ଦେଉଛନ୍ତି ବିଭିନ୍ନ ଭଗବାନଙ୍କ ବିଭିନ୍ନ ଅବତାର ବର୍ଣ୍ଣନା କରିଛନ୍ତି ସପ୍ତମ ଅଧ୍ୟାୟରେ ବିଭିନ୍ନ ଅବତାର ବିଷୟରେ କହୁଛନ୍ତି ଏବଂ ଅଷ୍ଟମ ଅଧ୍ୟାୟରେ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ ଯେଉଁ ସବୁ ପ୍ରଶ୍ନ ପଚାରିଥିଲେ ସେଟାକୁ ମଧ୍ୟ ଉଦ୍ଧାର କରାଯାଉଛି ଏଇ ମାନେ ଏହା ପୂର୍ବ ଯେଉଁ ଅଧ୍ୟାୟ ଗଲା ଅଷ୍ଟମ ଅଧ୍ୟାୟରେ ବହୁତ ପ୍ରକାର ପରୀକ୍ଷିତ ମହାରାଜ ବହୁତ ପ୍ରଶ୍ନ ପଚାରିଛନ୍ତି ଜୀବନ ଅନେକ ପ୍ରଶ୍ନ ରହିଛି ଏବଂ ସବୁ ପ୍ରଶ୍ନର ସମାଧାନ ବା ଉତ୍ତର ଆମେ ପାଇବା ଭଗବାନଙ୍କୁ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ସବୁ ପ୍ରଶ୍ନର ଉତ୍ତର ଦେଇପାରିବେ। ଏସ୍ମା ବିଜ୍ଞାନତମ ସର୍ବମ ଏବଂ ବିଜ୍ଞାନତମ ରହୁଛି। ଯେଉଁମାନେ ଭଗବାନଙ୍କୁ ଜାଣିଛନ୍ତି ତାଙ୍କ ପାଖରେ ତାଙ୍କ ପାଇଁ ଆଉ କିଛି ଅଜଣା ନାହିଁ, ସେ ସବୁ କିଛି ଜାଣିଛନ୍ତି। ଅଷ୍ଟମ ଅଧ୍ୟାୟରେ ଗତ ରବିବାରରେ ଆମର ଶାନ୍ତିପୂର୍ଣ୍ଣ ପ୍ରଭୁ କହୁଥିଲେ, ମୁଁ ଅବଶ୍ୟ ନଥିଲି, ଆମର ମହାପ୍ରଭୁ ମୋତେ କହୁଥିଲେ କିଭଳି ଭାବରେ ସେ କହୁଥିଲେ ସବୁ, ଯେ ବହୁତ ସୁନ୍ଦର ଭାବରେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଛନ୍ତି ଏବଂ ସେ ବିଶେଷ ଭାବରେ କହୁଛନ୍ତି ଯେ ଅଷ୍ଟମ ଅଧ୍ୟାୟରେ ବହୁତ ସୁନ୍ଦର ଶ୍ଳୋକ, ଆମେ ଟିକେ ତାକୁ ଉଦ୍ଧାର କରିବା। ଯେ ଯେଉଁମାନେ ଏଇ ଭଗବାନ କଥା ଶ୍ରବଣ କରନ୍ତି, ଶୁଣନ୍ତାଂ ଶୁଭ୍ୟାଂ ନିତ୍ୟଂ ଗୁଣତଃ ସୁଚେଷ୍ଟିତଂ କାଳେନ ନାତି ଦୀର୍ଘଣ ଭଗବାନ ବିଶେଷ ବୋଲି। ଭଗବାନ କଥା ଶୁଣିଲେ ଶୁଣିବାରେ କ'ଣ ଫଳ ପରୀକ୍ଷିତ ମହାରାଜ କହୁଛନ୍ତି, ସେ କଥା ଯେଉଁମାନେ ଶ୍ରଦ୍ଧାର ସହିତ ଭଗବାନ କଥା ଶ୍ରବଣ କରନ୍ତି, ଶୁଣନ୍ତାଂ ଶୁଭ୍ୟାଂ ନିତ୍ୟଂ ଗୁଣତଃ ସୁଚେଷ୍ଟିତଂ ଏବଂ ଶୁଣିକିରି ଯେତେବେଳେ ସମୟ ପାଉଛନ୍ତି ସେଟାକୁ ସ୍ମରଣ କରୁଛନ୍ତି, ଗୁଣିତ କରୁଛନ୍ତି, ସ୍ମରଣ କରୁଛନ୍ତି ସେ କଥା। ତେଣୁ ସେ ଭଗବାନ ତାଙ୍କ ହୃଦୟରେ କାଳେନ ନାତି ଦୀର୍ଘଣ, ଆଉ ଅତି ଦୀର୍ଘ କାଳୀନ, ଖୁବ୍ ଶୀଘ୍ର ଭଗବାନ ତାଙ୍କ ହୃଦୟ ପ୍ରବେଶ କରିବେ। ଭଗବାନ ବିଶେଷ ଭଗବାନ ହୃଦୟରେ ପ୍ରବେଶ କଲେ କ'ଣ ହବ, ଭଗବାନ ତ ସମସ୍ତ ହୃଦୟରେ ଅଛନ୍ତି, ପୁଣି ପ୍ରବେଶ କ'ଣ କରିବେ ନା, ଭଗବାନ ପ୍ରବେଶ କଲେ କ'ଣ ହବ ନା, ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ, ଭଗବାନ କେମିତି ପ୍ରବେଶ କରିବେ ନା କର୍ଣ୍ଣରନ୍ଧ୍ରରେ। ଆମେ ଯେଉଁ ଶ୍ରବଣ କରୁଛେ କର୍ଣ୍ଣ ଦ୍ୱାରା ଶ୍ରବଣ କରୁଛେ, ତେଣୁ ଏହି ଶବ୍ଦ ବ୍ରହ୍ମ ହେଉଛନ୍ତି ଭଗବାନଙ୍କର ଅଭିନ୍ନ ରୂପ, ଶବ୍ଦ ବ୍ରହ୍ମ ମାଧ୍ୟମରେ କର୍ଣ୍ଣରନ୍ଧ୍ର ଦେଇକି ଭଗବାନ ପ୍ରବେଶ କରୁଛନ୍ତି ସମସ୍ତ ହୃଦୟରେ। କିନ୍ତୁ ଯେଉଁମାନେ ଶୁଣୁନାହାନ୍ତି ଠିକ ଭାବରେ, ଭଗବାନ ପ୍ରବେଶ କରୁନାହାନ୍ତି, ସେ ପଳେଇଯାଉଛନ୍ତି, ଏ କାନିପତି ସେମାନେ ବାହାରିଯାଉଛନ୍ତି। କିନ୍ତୁ ଯେଉଁମାନେ ମାନେ ବହୁତ ଗଭୀର ସହିତ ବା ଯେଉଁମାନେ ବହୁତ ସିନ୍ସିୟରଲି ଶ୍ରବଣ କରୁଛନ୍ତି, ଭଗବାନ ତାଙ୍କ ହୃଦୟରେ ପ୍ରବେଶ କରୁଛନ୍ତି। ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରଣ ସ୍ୱାନଂ ଭାବ ସରଳ, ଏଇ ଭାବ ଭାବରେ ଯେଉଁମାନେ ଠିକ ଭାବରେ ଶ୍ରବଣ କରୁଛନ୍ତି, ତାଙ୍କ ହୃଦୟ ରୂପକ ପଦ୍ମରେ ସରଳୁଭନ କହିଲେ ହୃଦୟ ରୂପକ ପଦ୍ମରେ ଭଗବାନ ଆସି ବିରାଜମାନ କରୁଛନ୍ତି। ଭଗବାନ ବିଶେଷ ବୁଦ୍ଧି, ଭଗବାନ ତାଙ୍କ ହୃଦୟ ରୂପ ପଦ୍ମରେ ବିରାଜମାନ କରୁଛନ୍ତି ଏବଂ ବିରାଜମାନ କରି କ'ଣ କରୁଛନ୍ତି ନା, ଭଗବାନ ବିଶେଷ ବୁଦ୍ଧି। ତାପରେ ଭଗବାନ ସମସ୍ତ ତାଙ୍କର ହୃଦୟରେ ଯେତେ ମହିଳା ଅଛି ସେ ସବୁକୁ ବିଧୁନବତୀ ସ୍ମୃତି ସତାମ ବୋଲି କୁହାଯାଇଛି। ତାଙ୍କ ହୃଦୟରେ ଭଗବାନ ପ୍ରବେଶ କଲା ମାନେ ତାଙ୍କ ହୃଦୟରେ ଆଉ କୌଣସି ମହିଳା ରହିବନି, କିଭଳି ନା ଶରୀରସ୍ୟ ଯଥା ସରଳ, ପ୍ରବିଷ୍ଟ କମଳନ୍ଧ୍ରଣ ସ୍ୱାନଂ ଭାବ ସରୁଣ ଧୁନତି ଶ୍ରବଣ କୃଷ୍ଣ। ଆମର ହୃଦୟରେ ଯେଉଁ ମହିଳା ଅଛି ଯେଉଁଥିପାଇଁ ଆମେ ଭଗବାନଙ୍କୁ ଜାଣିପାରୁନେ, ସେ ମହିଳାକୁ ଭଗବାନ ନିଜେ ଧୁନତି ବା ସଫା କରିଦିଅନ୍ତି, କିଭଳି ସଫା କରିଦିଅନ୍ତି ନା ଶରୀରସ୍ୟ ଯଥା ସରଳ। ବର୍ତ୍ତମାନ ଶରତ କାଳ ଆସିଗଲା, ବର୍ଷା ଦିନେ ଦେଖିବା ଜଳ କେମିତି ରହିଛି, ମହିଳା ହେଇକି ରହିଥିବ, କିନ୍ତୁ ଶରତ କାଳର ବୃଷ୍ଟି ହେଇଗଲେ ସେ ଜଳ ସବୁ ପରିଷ୍କାର ହେଇଯିବ, ପିଓର ଜଳ ଆସିଯିବ। ତେଣୁ ସେଇଭଳି ଭାବରେ ଆମ ହୃଦୟରେ ଯେତେ ମହିଳା ଅଛି ଆମେ ଭଗବାନ କଥା ଶୁଣିଲା ମାନେ ସବୁ ଆମର ମହିଳା ସବୁ ଦୂର ହେଇଯିବ, ମହିଳା ହୃଦୟ ଆମର ସଫା ହେଇଯିବ, ଯାହାଫଳରେ କି ଆମେ ଭଗବାନଙ୍କୁ ଜାଣିପାରିବୁ। ତେଣୁ ଏହିଭଳି ଭାବରେ ଯେଉଁମାନେ ଭଗବାନଙ୍କର ସ୍ମରଣ କରୁଛନ୍ତି ବା ଭଗବାନ କଥା ଶ୍ରବଣ କରୁଛନ୍ତି, ଭଗବାନ ଯାହାଙ୍କ ହୃଦୟ ରହିକି ତାଙ୍କ ହୃଦୟ ପବିତ୍ର କରିଦେଇଛନ୍ତି, ସେ ପୁରୁଷଙ୍କୁ କୁହାଯାଏ ଧୌତ ଆତ୍ମା, ସେମାନଙ୍କ ଆତ୍ମା ଧୌତ ହେଇଯାଇଛି, ଭଗବାନ କଥାରେ ଧୌତ ହେଇଯାଇଛି। ତେଣୁ ଧୌତ ଆତ୍ମା ପୁରୁଷ କୃଷ୍ଣ ପାଦ ମୂଳ ନାମୁଛନ୍ତି, ଧୌତ ଆତ୍ମା ଯେଉଁମାନଙ୍କର ଯେଉଁମାନେ ପ୍ରକୃତରେ ବହୁତ ଉନ୍ନତ ଜୀବ, ସେମାନେ ଉନ୍ନତ ପୁରୁଷ ବା ଶୁଦ୍ଧ ଭକ୍ତ ଯେଉଁମାନେ, ତାଙ୍କର ଲକ୍ଷଣ କ'ଣ ନା, ସେମାନେ ପାଦ ମୂଳ ନାମୁଛନ୍ତି, ଭଗବାନଙ୍କ ପାଦ ପଦ୍ମକୁ କେମିତି ତ୍ୟାଗ କରିଲେଣି। କେମିତି ଉଦାହରଣ ଦିଆଯାଉଛି ନା, ଯେ ମୁକ୍ତ ସର୍ବ ପରିକ୍ରେଶ ପାନ୍ଥ ସୁଶରଣ ଦେଖା, ଜଣେ ଯେତେବେଳେ ଘର ବାହାରକୁ ଯାଉଛି ବିଭିନ୍ନ କାର୍ଯ୍ୟରେ ଯାଉଛି, ବହୁତ କଷ୍ଟ ପାଉଛି ବିଭିନ୍ନ ଜାଗାରେ ବାହାରକୁ ଗଲା ମାନେ ବହୁତ ପ୍ରକାର କଷ୍ଟ ସେ ପାଉଛି, କିନ୍ତୁ ସେ ଯେତେବେଳେ ଆସି ନିଜ ଘରେ ପହଞ୍ଚାଉଛି ସେତେବେଳେ ସେ ବହୁତ ଆନନ୍ଦ ଅନୁଭବ କରୁଛି। ସେଭଳି ଭାବରେ ଜଣେ ଭଗବାନଙ୍କୁ ଭୁଲିକି ବହୁତ ପ୍ରକାର କଷ୍ଟ ପାଉଛି, କିନ୍ତୁ ଯେତେବେଳେ ଜଣେ ଭଗବାନଙ୍କ ସ୍ମରଣ କରୁଛନ୍ତି ସେତେବେଳେ ସେ ସମସ୍ତ ଦୁଃଖରୁ ସେ ମୁକ୍ତି ପାଉଛନ୍ତି। ତେଣୁ ଏଇଭଳି ଭାବରେ ଅଷ୍ଟମ ଅଧ୍ୟାୟରେ ବହୁତ ସୁନ୍ଦର ସୁନ୍ଦର ଶ୍ଲୋକ ସବୁ ରହିଛନ୍ତି। ତେଣୁ ଏ କଥା ଆମର ମୁଁ ଶୁଣିଥିଲି ଯେ ଶାନ୍ତିପୂର୍ଣ୍ଣ ପ୍ରଭୁ ସେଟାକୁ କହୁଥିଲେ, ଯାହା ଆମେ ନବମ ଅଧ୍ୟାୟରେ ଯେଉଁ କୁହାଯାଉଛି ଯେ ବ୍ରହ୍ମା ବର୍ତ୍ତମାନ କହୁଛନ୍ତି, ନାରଦମୁନିଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ଯେ କ'ଣ ପାଇଁ ଜୀବ, ବିଭିନ୍ନ ସବୁ ପ୍ରଶ୍ନ ଯେଉଁ ପଚରା ଯାଇଛି ତା ଦେହରେ ଏ ପ୍ରଶ୍ନ ରହିଛି, କ'ଣ ପାଇଁ ଜୀବ ତ ଭଗବାନଙ୍କର ଅଂଶ, ମହିମାଂସ ଜୀବ ଲୋକେ ଜୀବ ଭୂତ ସନାତନ, ଭଗବାନଙ୍କର ଅଂଶ ହେଉଛି ଜୀବ, ତାହେଲେ ସେ ପୁଣି କାହିଁକି ଭୌତିକ ଜଗତରେ ଆସୁଛି, କାହିଁକି ସେ ଏକ ଚିତ୍ ଜଗତର ଲୋକ, ଭଗବାନଙ୍କର ସେ ଅଂଶ ମାନେ ଭଗବାନ ଯେଭଳି ଭାବରେ ଭଗବାନଙ୍କର ଧାମ ଅଛି ତଧାମ ପରମ ମନ, ଭଗବାନଙ୍କ ଉନ୍ନତ ଧାମ ଅଛି, ତାହେଲେ ସେ ତ ସେଠି ରହିବା କଥା, ସେ କାହିଁକି ଭୌତିକ ଜଗତରେ ଦୁଃଖ କଷ୍ଟ କ'ଣ ପାଇଁ କହିଛି, ସେ ପ୍ରଶ୍ନର ଉତ୍ତରରେ ଏଠି ବ୍ରହ୍ମା କହୁଛନ୍ତି ସେ କଥା। ବ୍ରହ୍ମା ମଧ୍ୟ ଏଇ ଆସିବ କହିକି ବ୍ରହ୍ମା ତାଙ୍କ ନିଜର ଜୀବନ କଥା ବୃତ୍ତାନ୍ତ କଥା କହିବେ, ଏ ପ୍ରଶ୍ନର ଉତ୍ତର ଦେଇଦେଇକିରି ସେ ସମୟରେ ନିଜର ଜୀବନ ବୃତ୍ତାନ୍ତ ସେ କହିବେ, କେମିତି ସେ ଜନ୍ମ ହେଲା ବେଳେ ସେ ଜାଣିପାରୁନଥିଲେ ସେ ପ୍ରକୃତରେ କିଏ, ସେ ତପସ୍ୟା କଲା ପରେ ଭଗବାନ ତାକୁ ଜ୍ଞାନ ପ୍ରଦାନ କରିଛନ୍ତି, ଏଇ ଅଧ୍ୟାୟରେ ସେ ଆସିବ। ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ 32-35 ଏଇ ଚାରୋଟି ପ୍ରକାରେ ଭଗବାନ ସମସ୍ତ ଜ୍ଞାନ ପ୍ରଦାନ କରିଛନ୍ତି, ଯୋଉ ଜ୍ଞାନ ପାଇକିରି ବ୍ରହ୍ମା ବର୍ତ୍ତମାନ ଏସବୁ ସୃଷ୍ଟି କରୁଛନ୍ତି, ସମସ୍ତ ଜ୍ଞାନ ସେ ପାଇଲେ। ଚତୁଶ୍ରୀ ଭାଗବତ ବୋଲି କୁହାଯାଉଛି, ଏଇ ସମୁଦାୟ 18,000 ଶ୍ଳୋକକୁ ଯଦି 4 ଶ୍ଳୋକରେ କୁହାଯିବ ସଂକୁଚିତ କରାଯିବ ତାହେଲେ ସେ ଶ୍ଳୋକ ହେଉଛି ଏଇ 4 ଉତ୍ତର ସ୍କନ୍ଧ ନବମ ଅଧ୍ୟାୟ 32-35 ଯାହାକୁ ଚତୁଶ୍ରୀ ଭାଗବତ ବୋଲି କୁହାଯାଉଛି। ତେଣୁ ବ୍ରହ୍ମା ବର୍ତ୍ତମାନ ସେ ନାରଦମୁନି ପ୍ରଶ୍ନର ଉତ୍ତରରେ କହୁଛନ୍ତି ଯେ ଜୀବ ଯେତେବେଳେ ନିଜର ସ୍ୱାଧୀନତାର ଅପବ୍ୟବହାର କରୁଛି, ଏଇ ପ୍ରଶ୍ନଟା ସାଧାରଣ ସମସ୍ତେ ପଚାରନ୍ତି, କାହିଁକି ଜୀବ ଏ ବୃତ୍ତି ଜଗତକୁ ଆସିଲା, ଏଇ ପ୍ରଶ୍ନ ନେଇକି ଏମିତିକି ଜୀବିସିରେ ମଧ୍ୟ ବହୁତ ବାଧାନ୍ଧା ଦେଇଛି। କେତେ ଜଣ କୁହନ୍ତି ଜୀବ ଚିର ଜଗତରୁ ଆସିଛି, ଜୀବ ହେଉଛି ଭଗବାନଙ୍କ ଅଂଶ, ତେଣୁ ସେ ସେଇ ଚିର ଜଗତରୁ ଏଠି ବୃତ୍ତି ଜଗତକୁ ଆସିଛି, ତେଣୁ ଏଇଟା ନେଇକିରି ବହୁତ ପ୍ରକାର ମାନେ ଜୀବିସି ଆମର ଜୀବିସିରେ ମଧ୍ୟ ସେ ବିଷୟରେ ବହୁତ ଇଏ ରହିଛି, ବାଧାନ୍ଧା ରହିଛି। ଜୀବ ପ୍ରକୃତରେ କୋଉଠି ଥିଲା, ପ୍ରଥମେ କୋଉଠି ଥିଲା, କିନ୍ତୁ ପ୍ରଭୁପାଦ ମହାରାଜ କୁହନ୍ତି ଯାହା ବି ହଉ ଆମେ ଦେଖିବା ବିଭିନ୍ନ ଉଦାହରଣ ସବୁ ରହିଛି, ଯେମିତି ଦେଖିବା ଏମିତିକି ବୈକୁଣ୍ଠ ଲୋକରୁ ମଧ୍ୟ ଆ ପୂର୍ବରୁ ସବୁ ବର୍ଣ୍ଣନା କରାଯାଉଛି ଯେ ବୈକୁଣ୍ଠ ଲୋକରୁ ମଧ୍ୟ ଜୟ ବିଜୟ ଠିକ ପତନ ହେଇଛି, ଚାରିକୁମାର ତାଙ୍କୁ ଅଭିଶାପ ଦେଇଛନ୍ତି, ତାଙ୍କର ବହୁତ ଜଗତ ପତନ ହେଇଛି, ହିରଣ୍ୟାକ୍ଷ ଏବଂ ହିରଣ୍ୟାକ୍ଷ ରୂପେ ସେ ତାଙ୍କର ଆସିଛନ୍ତି। ଯାହା ବି ହଉ ଆମେ ଏତିକି ଜାଣିବା ଯେ ଆମେ ଯେତେବେଳେ କୃଷ୍ଣ ଭୁଲି ସେଇ ଜୀବ ଅନାଦି ବହିର୍ମୁଖ,
କୃଷ୍ଣ ଭୁଲି ସେଇ ଜୀବ ଅନାଦି ବହିର୍ମୁଖ,
ତୈବ ମାୟାକାରେ ସଂସାରାଦି ଦୁଃଖ,
ତୈବ ମାୟାକାରେ
ଆମର ଏଇଟା କେଉଁଥିରେ କୁହାଯାଇଛି, ବୋଧେ ଚୈତନ୍ୟ ଚରିତାମୃତ କି ଆଉ ଆମର ପ୍ରେମ ବିବର୍ତ୍ତ ଏଥିରେ ଏଇ ଦୁଇଟି ଗୋଟେ କୁହାଯାଇଛି ଯେ ଭଗବାନଙ୍କୁ ଆମେ କେବେ ଭୁଲିଲେ ସେଇଟା କହିହେବନି, କୃଷ୍ଣ ବୋଲି ସେଇ ଯିବ ଅନାଦି, ଅନାଦିବର୍ତ୍ତ ବିଷୟରେ ଆମେ ଚିନ୍ତା କରିପାରୁନି କାହିଁକିନା ଆମେ ସବୁବେଳେ ଚିନ୍ତା କରୁଛେ ଆଦି, ଆମର ଜନ୍ମ ହେଇଛି ଆମ ଠୁ, ଏଇ ବହୁତ ଜାଗା ସୃଷ୍ଟି ହେଇଛି ଆମ ସ୍ଥାନରୁ ଆମ ସମୟରୁ, ଏଇଭଳି ସବୁ ଜିନିଷରେ ଆମେ ଆଦି ଖୋଜୁଛେ, କିନ୍ତୁ ଅନାଦି ବିଷୟରେ ଆମେ ଚିନ୍ତା କରିପାରୁନେ, ଆମର ଯେ ଆଦି ନାହିଁ ସେ କଥା ଆମେ ଚିନ୍ତା କରିପାରୁନେ, କାରଣ ଯେହେତୁ ଆମେ ଭୌତିକ ଜଗତରେ ରହିଛୁ, ତେଣୁ ଆମର କହିଯାଇଛି ପାଇଁ ଯେ ଆମେ କୋଉ ସମୟରେ ଭଗବାନ ବୁଲିଛେ ସେ କୁହାଯିବନି, ସେଥିରେ ଅନାଦି ବି କୁହାଯାଉ, କୃଷ୍ଣ ବୋଲି ସେଇ ଯିବ ଅନାଦି ବହିର୍ମୁଖ, ଆମେ ଏଇ ଭୌତିକ ଜଗତରେ ଉପଭୋଗ କାମନା କରୁଛେ ସେଥିପାଇଁ ଆମେ ଏଇ ଭୌତିକ ଜଗତରେ ରହିଛୁ, ଅତଏବ ମାୟାତାର ଯେଉଁ ସଂସାର ଅତି ଦୁଃଖ, ବିଭିନ୍ନ ପ୍ରକାର ଯେଉଁ ଦୁଃଖ ଆମେ ପାଉଛେ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ବିଭିନ୍ନ ପ୍ରକାର ଦୁଃଖ ସବୁ ରହିଛି, ଏବଂ ଆଦି ଭୌତିକ ଆଧ୍ୟାତ୍ମିକ ଆଦି ଦୈବିକ ତୀର୍ଥ ଭାବରେ ସମସ୍ତେ ବ୍ୟବହୃତ ହେଉଛନ୍ତି, କିନ୍ତୁ ଏ ଦୁଃଖ ପାଇଲେ ମଧ୍ୟ ଯେହେତୁ ଆମେ ମାୟାର ଅଧୀନ ରହିଛେ ତେଣୁ ଆମେ ଭାବୁଛେ ଏ ଆମେ ଆନନ୍ଦ ପାଉଛେ, ଦୁଃଖଟାକୁ ଆମେ ସୁଖ ବୋଲି ଭାବୁଛେ, ଏ ହେଉଛି ମାୟାର କାର୍ଯ୍ୟ, କିଛି ସୁଖ ରହିଛି କିନ୍ତୁ ଅନନ୍ତ ଦୁଃଖ ରହିଛି ଭୌତିକ ଜଗତରେ। ତେଣୁ ପ୍ରକୃତରେ ଯେଉଁମାନେ ଜାଣନ୍ତି ଯେ ଭୌତିକ ଜଗତ ହେଉଛି ଦୁଃଖାଳୟମ ବା ଅଶାଶ୍ୱତମ ସେମାନେ ପ୍ରକୃତରେ ଜ୍ଞାନୀ ବୋଲି କୁହାଯାଉଛି, ଦୁଃଖାଳୟମ ଅଶାଶ୍ୱତମ, ଏ ଭୌତିକ ଜଗତର ପ୍ରକୃତ ରୂପ ହେଉଛି ଇଏ ହେଉଛି ଦୁଃଖାଳୟମ, ଦୁଃଖାଳୟମକୁ ଯଦି କୁହାଯିବ ଆମର ଶିଶୁ ରାଧା ସେମାନେ କୁହନ୍ତି, ଯଦି ଜଣଙ୍କୁ କୁହାଯିବ ତମେ ଆସି ଉପଭୋଗ କର, କେମିତି ଉପଭୋଗ କରିବ ନା ଏଇ ନରନାଦ୍ୱାର ପଶିକି ଉପଭୋଗ କର, ତେଣୁ ସେ କଣ ଉପଭୋଗ କରିବ, ତେଣୁ ଭୌତିକ ଜଗତ କହିଲେ ଆର ମୂଳ ସ୍ୱରୂପ ହେଉଛି ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନୁଦୋଷଣ, ତେଣୁ ପ୍ରକୃତରେ ଭଗବାନ ଯିଏକି ଭୌତିକ ଜଗତ ସୃଷ୍ଟି କରୁଛନ୍ତି ସେ କହୁଛନ୍ତି ଏ ଜଗତ ହେଉଛି ଦୁଃଖାଳୟ ଅଶାଶ୍ୱତ, ଇଏ ହେଉଛି ଦୁଃଖାଳୟ ଜଗତ, ଏବଂ ଦୁଃଖାଳୟ କହିଲେ ବିଭିନ୍ନ ପ୍ରକାର ଦୁଃଖ ରହିଛି ଏବଂ ତାର ସୀମା ନାହିଁ, ଅସୀମ ପ୍ରକାର ଦୁଃଖ ରହିଛି, ଅନେକ ଅନେକ ପ୍ରକାର ଦୁଃଖ ରହିଛି, ଏବଂ ସେ ମଧ୍ୟ ଜଣେ ଯଦି କହିବ ଯେ ହଁ ଠିକ୍ ଅଛି ମୁଁ ଦୁଃଖରେ ରହିବି, କିନ୍ତୁ ସେ ମଧ୍ୟ ରହିପାରିବନି କାହିଁକି ନା ଅଶାଶ୍ୱତ, ଏ ଭୌତିକ ଜଗତ ସୃଷ୍ଟି ହେବ କିଛି କାଳ ରହିବ ପୁଣି ଅନ୍ତିମରେ ସେଟା ଧ୍ୱଂସ ହେଇଯିବ, ସୃଷ୍ଟି ସ୍ଥିତି କଳା ଏସବୁ ଲାଗି ରହିଛି, ତେଣୁ ଆମର ଯେତେବେଳେ ସ୍ୱାଧୀନତାର ଅପବ୍ୟବହାର କରାଯାଉଛି ସେତେବେଳେ ବୁଝିବାକୁ ପଡ଼ିବ ଯେ ସେ ଏ ଭୌତିକ ଜଗତରେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗୁଛି, ଏବଂ ବିଭିନ୍ନ ଭୌତିକ ଜଗତରେ ମଧ୍ୟ ସେ ଯେଉଁ ଆସୁଛି ସେଥିରେ ମଧ୍ୟ ପୁଣି ବିଭିନ୍ନ ତାଙ୍କର ରହିଛି ବହୁତ ଚଏସ୍ ରହିଛି, ଆମେ କୋଉ ପ୍ରକାର ଶରୀର ଗ୍ରହଣ କରିବା, ଏଠି ଏ ଶ୍ଳୋକର ସେଟା କୁହାଯାଉଛି ଯେ ବହୁ ରୂପ ବ୍ରହ୍ମାଦି ମାୟା ବହୁ ରୂପ, ବହୁ ରୂପ 84 ଲକ୍ଷ ଟଙ୍କା ଜୀବ ଅଛନ୍ତି ପଦପ୍ରାଣରେ। ଆମର ପ୍ରଭାତ ମହାରାଜ ମଧ୍ୟ ସେଟାକୁ ଭାରତରେ କହିଛନ୍ତି, ଜଳଦାନ ଲକ୍ଷାଣୀ, ତାପରା ବିଶ ଲକ୍ଷ୍ୟ, ପ୍ରମେୟ ରୁଦ୍ର ସଂଖ୍ୟକ, ପକ୍ଷିଣା ଦଶ ଲକ୍ଷାଣୀ, ପ୍ରସବ ତ୍ରିଶ ଲକ୍ଷାଣୀ, ଚତୁର୍ଲକ୍ଷାଣୀ ମାନବ, ଏ 84 ଲକ୍ଷ ଟଙ୍କା ଜୀବ ରହିଛନ୍ତି। ପ୍ରଥମେ ଯେତେବେଳେ ଜୀବ ସବୁଠାରୁ ନିମ୍ନତମ ଜୀବକୁ ବୁଝିବାକୁ ପଡିବ, ସେ ହେଉଛି ଜଳ ଜୀବ। ଜଳ ଜୀବ ଯେତେବେଳେ ଜଳ ପ୍ରାପ୍ତ ହେଉଛି ମାନେ ତାକୁ ଏଇ 84 ଲକ୍ଷ ପ୍ରକାର ତାର ଉପରେ ଉପରେ ଆସ୍ତେ ଆସ୍ତେ ଏ ଯୋଉ କ୍ରମ ବିବର୍ତ୍ତନ ପଦ୍ଧତିରେ ସେ ଗୋଟିଏ ଜଳ ଜୀବ 9 ଲକ୍ଷ ପ୍ରକାର ଜୀବନ ସେ ସାରିଲା ପରେ ପୁଣି ତାପରେ ଆସିବ ସେ ସ୍ଥାବରା, ଗଛ ଲତା ଇତ୍ୟାଦି ଗୋଟିଏ ସ୍ଥାନରେ ରହୁଛନ୍ତି ତାକୁ ସ୍ଥାବର ବୋଲି କୁହାଯାଉଛି। ସେ 20 ଲକ୍ଷ ପ୍ରକାର ପୁଣି ଜୀବନ ତାକୁ ବିତେଇବାକୁ ପଡିବ। ତାପରେ ସ୍ଥାବର ସାରିଲା ତାପରେ ପୁଣି ସେ କୃମୟ, ଛୋଟ ଛୋଟ କୀଟ ପତଙ୍ଗ କୃମି ଇତ୍ୟାଦି ସିଏ ମଧ୍ୟ ପୁଣି 11 ଲକ୍ଷ ଜନ୍ମ ପ୍ରାପ୍ତ ହେବ। ସେଟା ସାରିଲା ତାପରେ ଆସିବ ସେ ପକ୍ଷୀଣା 10 ଲକ୍ଷ, ପୁଣି ପକ୍ଷୀ ବିଭିନ୍ନ ପ୍ରକାର 10 ଲକ୍ଷ ପ୍ରକାର ପକ୍ଷୀ ସେ ଜୀବନ ପାଇବ। ପକ୍ଷୀ ସରିଲା ପରେ ପୁଣି ପଶୁ ଜୀବନ ପାଇବ, 30 ଲକ୍ଷ ପ୍ରକାର ପଶୁ ଜୀବନ ଅଛି। ତେଣୁ ଅନ୍ତିମରେ ଯେତେବେଳେ ପଶୁ ଜୀବନ ଶେଷ ହେଇଗଲା ତାପରେ ସେ ପୁଣି ମାନବ ଜନ୍ମ ପାଇବ। ତେଣୁ 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମାନବ ଜନ୍ମ ପାଇବ। ତେଣୁ ଏ ପ୍ରଶ୍ନ ଯେଉଁମାନେ ପଚାରିବେ ଯେ କାହିଁକି କିଏ ଗୋଟେ କୁକୁର ଜନ୍ମ ପାଉଛି, କିଏ ଗୋଟେ ମନୁଷ୍ୟ ଜନ୍ମ ପାଉଛି, ଏସବୁ ମନକୁ ସେମିତି ମାନେ କୌଣସି କାରଣ ନଥାଏ ବୋଲି, ଆର ଗୋଟେ ନିର୍ଦ୍ଦିଷ୍ଟ କାରଣ ରହିଛି। ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ଯେ ପୁରୁଷ ପ୍ରକୃତି ସ୍ତୋରି ଝୁଙ୍କେ ପ୍ରକୃତି ଜାନ ଗୁଣାନ କାରଣ ଗୁଣ ସଂଘର୍ଷ ସରସ୍ୱତ ଜ୍ୱନି ଜନ ସଦେବ ଅସତ, ଦୁଇ ପ୍ରକାର ଜ୍ୱନି ରହିଛି। ସଦ୍ଜ୍ୱନି କହିଲେ ଯେଉଁମାନେ ଉନ୍ନତର ଜ୍ୱନି ପ୍ରାପ୍ତ ହେଉଛନ୍ତି, ସେ ଭାବରେ ମାନବ ଜନ୍ମ ପରେ ଆମକୁ ସେ ସୁଯୋଗ ପ୍ରଦାନ କରାଯିବ। ଆମେ ମାନବ ଜନ୍ମ ପାଇଛେ ଆମକୁ ଗୋଟେ ବର୍ତ୍ତମାନ ସୁବିଧା ଦିଆଯାଇଛି, ଆମେ ଯଦି ଚାହିଁବା ସଦ୍ଜ୍ୱନି ପ୍ରାପ୍ତ ହେବା, ଆମେ ଯଦି ଚାହିଁବା ଅସଦ୍ଜ୍ୱନି ପ୍ରାପ୍ତ ହେବା। ସଦ୍ଜ୍ୱନି କହିଲେ ଯେଉଁ ମାନବର ଉର୍ଦ୍ଧ୍ୱରେ ଯେଉଁମାନେ ପାଇବେ, ମାନବର ଯେଉଁ ପୃଥିବୀ ଲୋକର ଉର୍ଦ୍ଧ୍ୱରେ ଯେଉଁ ସବୁ ଜୀବ ଯେଉଁ ଲୋକ ସବୁ ଅଛି, ସ୍ୱର୍ଗଲୋକ, ତାପରେ ମହତ ଲୋକ, ତାପରେ ଜନଲୋକ, ତାପରେ ତପଲୋକ, ତାପରେ ଅନ୍ତିମରେ ହେଉଛି ବ୍ରହ୍ମଲୋକ, ସତ୍ୟଲୋକ, ବ୍ରହ୍ମା ଯେଉଁଠି ରହୁଛନ୍ତି। ତେଣୁ ଉନ୍ନତର ଜ୍ୱନି ଜଣେ ପାଇବ ମାନେ ଉନ୍ନତର ଜ୍ଞାନ ପାଇବ ମାନେ ସେ ମାନବ ତାର ନିଜ ଏଇ ଜୀବନରେ ଯେଉଁଭଳି ଭାବରେ କାର୍ଯ୍ୟ କରିବ ସେଇଭଳି ଭାବରେ ସେ ଜୀବନ ପ୍ରାପ୍ତ ହେବ। ପୁରୁଷ ପ୍ରକୃତି ସ୍ତରୀ ଭୂମି ପ୍ରକୃତି ଜ୍ଞାନ ଗୁଣା, ଭୌତିକ ଜଗତରେ ଜଣେ ଆମେ ପ୍ରକୃତିକୁ ଆସିଗଲା ମାନେ ପ୍ରକୃତି ଜ୍ଞାନ ଗୁଣା, ତିନି ପ୍ରକାର ଗୁଣ ରହିଛି ଭୌତିକ ଜଗତରେ, ସତ୍ୟ ରଜ ଏବଂ ତମ, ତିନୋଟି ଗୁଣ ରହିଛି। ତେଣୁ ଇଏ ହେଉଛି କାରଣ ଗୁଣ ସଂଘର୍ଷ, ଆମେ ଯେଉଁ ଗୁଣର ସଂଘ କରିବା ସେଥିପାଇଁ ଆମେ ଆଉ ଗୋଟେ ସଦ୍ଜ୍ୱନି ପ୍ରାପ୍ତ ହେବା ନହେଲେ ଅସଦ୍ଜ୍ୱନି ପ୍ରାପ୍ତ ହେବା। ତ କିନ୍ତୁ ଶ୍ରଦ୍ଧାରେ ମଧ୍ୟ ଭଗବାନ କହୁଛନ୍ତି ଉର୍ଦ୍ଧ୍ୱ ଗଛନ୍ତି ସତ୍ୟସ୍ଥା, ମଧ୍ୟ ତିଷ୍ଠନ୍ତି ରାଜସା, ଜଘନ୍ୟ ଗୁଣ ବୁଦ୍ଧିସ୍ଥା, ଅଧୌ ଗଛନ୍ତି ତାମସା। ଯଦି ଆମେ ସତ୍ୟଗୁଣର ପ୍ରଭାବରେ ରହିବା ତାହେଲେ ଆମକୁ ଉର୍ଦ୍ଧ୍ୱ, ଆମେ ଉର୍ଦ୍ଧ୍ୱ ଲୋକକୁ ଯିବା, ଭୂଲୋକ ପରେ ଭୂଲୋକ ଯିବା, ତାପରେ ସ୍ୱର୍ଗ ଲୋକ ଯିବା, ତାପରେ ମହତ ଲୋକ ଯିବା, ତାପରେ ଜନଲୋକ ଯିବା, ତାପରେ ତପଲୋକ ଯିବା, ଏବଂ ଅନ୍ତିମରେ ବ୍ରହ୍ମଲୋକ ପର୍ଯ୍ୟନ୍ତ ମଧ୍ୟ ଆମେ ଯାଇପାରିବା। ସତ୍ୟଗୁଣର ତାରତମ୍ୟ ନେଇକି ଆମେ ଯେଉଁଭଳି ଭାବରେ ଯେତିକି ସତ୍ୟଗୁଣକୁ ଯାଉଥିବା ଉର୍ଦ୍ଧ୍ୱକୁ ସେତିକି ଉର୍ଦ୍ଧ୍ୱକୁ ଆମେ ଯାଉଥିବା, ସତ୍ୟଗୁଣର ପ୍ରଭାବରେ ସେତିକି ଆମେ ଉର୍ଦ୍ଧ୍ୱକୁ ଯାଉଥିବା। କିନ୍ତୁ ରଜଗୁଣର ପ୍ରଭାବରେ ଯଦି ଜଣେ ରହିବ ତାହେଲେ ସେ ଏଇ ମନୁଷ୍ୟ ଜନ୍ମ ପୁନଃ ପାଇବ। କିନ୍ତୁ ଅଧୋ ଅଛନ୍ତି ତାମସା, ଯେଉଁମାନେ ତମଗୁଣର ପ୍ରଭାବରେ ଆସିବେ ସେମାନେ ଏଇ ପୁଣି ଯେଉଁ ପଶୁପକ୍ଷୀ ଜନ୍ମ ସବୁ ରହିଛି ସେସବୁ ନିଜ ଜ୍ୱନି ପୁଣି ପ୍ରାପ୍ତ ହେବେ। ତେଣୁ ବର୍ତ୍ତମାନ ମନୁଷ୍ୟ ଜୀବନରେ ସେ ସୁଯୋଗଟିକୁ ଆମକୁ ଦିଆଯାଉଛି। 84 ଲକ୍ଷ ପ୍ରକାର ଯେଉଁ ବହୁ ରୂପ ଏ ଯେଉଁ ବିଭିନ୍ନ ପ୍ରକାର ଜୀବ ଅଛନ୍ତି, ସେ ପ୍ରକୃତରେ 84 ଲକ୍ଷ ପ୍ରକାର ଜୀବନ ଅଛି, 84 ଲକ୍ଷ ପ୍ରକାର ଜ୍ୱନି ଅଛି। ତେଣୁ ଆମେ ଯେଉଁଭଳି ଭାବରେ ପୂର୍ବଜନ୍ମର ଯେଉଁଭଳି ଭାବରେ କାର୍ଯ୍ୟ କରିବା ସେଇଭଳି କର୍ମଣା ଦୈବନେତ୍ରୀଣ ଜନ୍ତୁ ଦେହ ପୂର୍ବତେ ସ୍ତ୍ରିୟା ପ୍ରଜିଷ୍ଠ ଉଦରମ ପୁଂସ ରେତ କଣାଶ ସବୁ ଭାଗବତ ତୃତୀୟ ସ୍କନ୍ଧରେ ତାଙ୍କର ମାତା ଦେବମୂର୍ତ୍ତି କହୁଛନ୍ତି ଯେ ଆମେ ଯେଉଁଭଳି ଭାବରେ ବିଶେଷ ଭାବରେ ମାନବମାନଙ୍କ ପାଇଁ କର୍ମଫଳ ରହିଛି, ଅନ୍ୟମାନଙ୍କ ପାଇଁ କର୍ମଫଳ ନାହିଁ। ଯେଉଁମାନେ ପଶୁପକ୍ଷୀ ବା ଯେଉଁ ଦେବତ ଲୋକ ହୋଇପାରିବେ ସେମାନେ ସବୁ ରହିଛି, ତାଙ୍କ ପାଇଁ କର୍ମଫଳ ନାହିଁ। ସେମାନେ ଏଇ ମାନବ ଜନ୍ମରେ ଯେଉଁ କର୍ମ କରୁଛନ୍ତି ସେଇ କର୍ମଫଳ ପ୍ରାପ୍ତ ହେଇଛି, ସେ ସବୁ ଜନ୍ମ ପାଉଛନ୍ତି। ଜଣେ ପଶୁ ଜନ୍ମ ପାଇଛି ମାନେ ତାକୁ ଆଉ ସେ ପଶୁ ଜନ୍ମରେ ତାକୁ ପୁଣି କର୍ମଫଳ ଭୋଗ କରିବାକୁ ପଡ଼ିବନି, ସେ ମାନବ ଜନ୍ମରେ ଯେଉଁ କର୍ମ କରିଥିଲା ସେ ଅନୁସାରେ ସେ କଷି ଜନ୍ମ ପାଇଛି। ତେଣୁ ଉଦ୍ୟୋଗକୁ ଯେଉଁମାନେ ଯାଉଛନ୍ତି ସେମାନେ ମଧ୍ୟ ତାଙ୍କର ପୁଣ୍ୟକର୍ମ ଫଳ ଅନୁସାରେ ସେମାନେ ଉଦ୍ୟୋଗ ଯାଉଛନ୍ତି। ତେଣୁ ସେମାନେ ଯାହା କଲେ ମଧ୍ୟ ଉପଭୋଗ କଲେ ମଧ୍ୟ ସେ ପୁଣ୍ୟ ଯେତେବେଳେ ସରିଯାଉଛି ସେତେବେଳେ ସେ କିଣି ପୁନି ମର୍ତ୍ତେ ଲୋକ ଦିଶନ୍ତି। ସ୍ୱର୍ଗଲୋକକୁ ଯିବା ପାଇଁ ଯୋଉ ବିଭିନ୍ନ ପ୍ରକାର ଯଜ୍ଞ ରହିଛି ସେ ଯଜ୍ଞ କରିବା ଦ୍ୱାରା ସେମାନେ ଉନ୍ନତ ଲୋକ ସ୍ୱର୍ଗଲୋକ ଇତ୍ୟାଦିକୁ ଉନ୍ନତି ହୁଅନ୍ତି ଉନ୍ନତ ହୁଏ ଏବଂ ସେଠି ଗଲା ମାନେ ତାଙ୍କର ପୁଣ୍ୟକର୍ମର ଫଳ ଶେଷ ହବ। ଯେତିକି ଉପଭୋଗ କରୁଥିବେ ସେତିକି ପୁଣ୍ୟକର୍ମର ଫଳ ଶେଷ ହେଇକା ଯାଉଛି ଏବଂ ଯେତେବେଳେ ପୁଣ୍ୟ ଶେଷ ହେଇଗଲା ସେତେବେଳେ ପୁଣି ତାଙ୍କର ପୁଣି ଚିତିପୃଷ୍ଟ ସେମାନେ ଆସିବେ। ତେଣୁ ଏଇଭଳି ଭାବରେ ଆମ ବର୍ତ୍ତମାନ ବ୍ରହ୍ମା କହୁଛନ୍ତି ଯେ ବହୁ ରୂପ ବ୍ୟବହାରି ମାୟା ଭୂ ରୂପେ ଅନେକ ପ୍ରକାର 84 ଲକ୍ଷ ମାନେ କେତେ ପ୍ରକାର ହେଲା 84 ଲକ୍ଷ ପ୍ରକାର। ତେଣୁ ରମମାଣ ଗୁଣେଶ୍ୱର୍ଯ୍ୟା ରମମାଣ ସେ ଏ ଭୌତିକ ଜଗତରେ ଯଦିଓ ଦୁଃଖ ପ୍ରାପ୍ତ ହେଉଛି କିନ୍ତୁ ଯୋଉ ଟିକେ ସୁଖ ଅଛି ସେ ସୁଖଟାକୁ ସେ ରହୁଛି ଇଏ ପ୍ରକୃତ ସୁଖ ହେଇଗଲା। ରମମାଣ ସେଇ ଯୋଉ ଭୌତିକ ଜଗତର ସୁଖ ଯୋଉ ରହିଛି ବିଷୟ ସୁଖ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏମିତିକି ନରକରେ ଯୋଉମାନେ ରହୁଛନ୍ତି ସେମାନେ ମଧ୍ୟ ସେ ସେଟାକୁ ମଧ୍ୟ ସେମାନେ ଭାବୁଛନ୍ତି ଏଇଟା ମଧ୍ୟ ଆନନ୍ଦଦାୟକ ସେମାନେ ଭାବୁଛନ୍ତି। ନର୍କୁ ଯଦି କୁହାଯିବ ଯେ ତମେ ନର୍କ ରହୁଛ ବର୍ତ୍ତମାନ ନର୍କୁ ଫେରିଆସ ଏମିତି ଏହି ପ୍ରସଙ୍ଗରେ ଆମର ମହାରାଜ ଶ୍ରୀମଦ ଗୌରବ ସେ ମହାରାଜ ଗୋଟେ କଥା କୁହନ୍ତି ଯେ ଇନ୍ଦ୍ରଦେବ ଇନ୍ଦ୍ରଦେବ ତାଙ୍କର ଗୁରୁଙ୍କ ପ୍ରତି ଅପରାଧ କଲେ ଯେଉଁଥିପାଇଁ କି ତାଙ୍କ ଗୁରୁଙ୍କର ଅଭିଶାପରେ ସେ ଶୁକର ଜନି ପ୍ରାପ୍ତ ହେଲେ ଘୁଷୁରୀ ଜନି ପ୍ରାପ୍ତ ହେଲେ। ଇନ୍ଦ୍ରଜନୀରେ ଥିଲେ କେତେ ଦେବଭୋଗ କରୁଥିଲେ କେତେ ପ୍ରକାର ଉପଭୋଗ ସବୁ ରହିଛି ନନ୍ଦନ କାନନ ରହିଛି ସୋମରସ ରହିଛି ବିଭିନ୍ନ ଅପସରା ମାନେ ସବୁ ଅଛନ୍ତି ବିଭିନ୍ନ ପ୍ରକାର ଐଶ୍ୱର୍ଯ୍ୟ ଭୌତିକ ଐଶ୍ୱର୍ଯ୍ୟ ସବୁ ରହିଛି କିନ୍ତୁ ସେଠି ଯେତେବେଳେ ତାଙ୍କର ପତନ ହେଇଯାଇଛି ଅଭିଶାପ ଦ୍ୱାରା ପତନ ହେଇଯାଇଛି ସେ ଘୁଷୁରୀ ଜନ୍ମ ପାଇଛନ୍ତି ସେ ଘୁଷୁରୀ ଜନ୍ମରେ ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେ ଘୁଷୁରୀ ତାର ସ୍ତ୍ରୀ ଘୁଷୁରୀ ଭାଇ ଘୁଷୁରୀ ସହିତ ସାଙ୍ଗ କରିକି ବହୁତ ଛୋଟ ପିଲା କରିଛନ୍ତି ତା ଘୁଷୁରୀ ପିଲା ସବୁ କରିଛନ୍ତି ଏବଂ ତାର ଆନନ୍ଦ କ'ଣ ନା ବିଷ୍ଠାରେ ସେ ଆନନ୍ଦ ପାଆନ୍ତି ଆମର କଥା ରହୁଛି ଓଡ଼ିଆରେ ଯେ ଘୁଷୁରୀ କି ପାଚିଲା କଦଳୀଟା ସ୍ୱାଦରେ ତାକୁ ଭଲ ଖାଦ୍ୟ ତାକୁ ଭଲ ଲାଗେନି ତାହେଲେ ସେଇ ବିଷ୍ଠା ଇତ୍ୟାଦି ପଙ୍କ ଜାଗାରେ ସେସବୁ ସେ ଆନନ୍ଦ ପ୍ରାପ୍ତ କରେ ତେଣୁ ଏଇ ଭଳି ଭାବରେ ସେ ଆନନ୍ଦ ପ୍ରାପ୍ତ ହେଉଛି। ତେଣୁ ବ୍ରହ୍ମା ଯେତେବେଳେ ଦେଖିଲେ ଯେ ଇନ୍ଦ୍ର ଯେତେବେଳେ ନାହାନ୍ତି ସ୍ୱର୍ଗରେ ଦେବତା ତେଣୁ ସ୍ୱର୍ଗର ଲୋକ ମଧ୍ୟ ଅସୁବିଧା ହେଇଯାଉଛି ସ୍ୱର୍ଗରେ ଯଦି ଜଣେ ଶାସନ କଥା ନ ରହିଲେ ତାହେଲେ ଅସୁରମାନଙ୍କର ପୁଣି ପ୍ରାଦୁର୍ଭାବ ପଡ଼ିଯିବ ତେଣୁ ବ୍ରହ୍ମା ଆସିକି ନେଉଛନ୍ତି ଇନ୍ଦ୍ରକୁ ଡାକୁଛନ୍ତି ତମେ ଆସ ଇନ୍ଦ୍ର ଶୁଣୁନାହାନ୍ତି କାରଣ ସେ ରମମାଣକୁ କୁହାଯାଉଛି ସେ ଆନନ୍ଦ ପ୍ରାପ୍ତ ହେଉଛି ତେଣୁ ସେ ବ୍ରହ୍ମା ଯେତେବେଳେ କହୁଛନ୍ତି ଯେ ତମେ ଇନ୍ଦ୍ର ଥିଲ ତମେ ବର୍ତ୍ତମାନ ଘୁଷୁରୀ ଜନ୍ମ କାହିଁକି ରହିଛ ଘୁଷୁରୀ ଜନ୍ମରେ ଆସ ତମେ ତମକୁ ନେଇକି ଇନ୍ଦ୍ର ତମ ସ୍ୱର୍ଗ ରାଜା ଇନ୍ଦ୍ର ହଉ ତେଣୁ ଏ କଥା ଶୁଣିକିରି ଇନ୍ଦ୍ର ଶୁଣୁନାହାନ୍ତି କିଛି ସେ କର୍ଣ୍ଣପାତ କରୁନାହାନ୍ତି ଆମର ମଧ୍ୟ ଅବସ୍ଥା ସେୟା ଆମେ ଯେଉଁମାନେ ଭଗବାନଙ୍କ କଥା ଶୁଣିକି କର୍ଣ୍ଣପାତ କରୁନେମାନେ ଆମେ ସେଇଭଳି ଇନ୍ଦ୍ର ଭଳି ଆମେ ରହିଛେ ଏଇଟା କାହିଁକି ଅଛି ଆମ ଶିଶୁ ଗୌରବନ୍ଦ ସେ ମହାରାଜ କହନ୍ତି ଆର କାରଣ କ'ଣ ନା ଏଇ ସେ ଭୌତିକ ଐଶ୍ୱର୍ଯ୍ୟରେ ସେମାନେ ସେ ମଦମତ ହେଇକି ରହିଛନ୍ତି ସେ ଆଉ ଶୁଣୁନାହାନ୍ତି ସେ ସେଇଥିରେ ସେମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି ତେଣୁ ସେ ଏଭଳି ଭାବରେ ରମମାଣ କୁହାଯାଉଛି ଶବ୍ଦ କୁହାଯାଉଛି ଏତେ ଆନନ୍ଦରେ ରହିଛନ୍ତି ସେମାନେ ସେମାନେ ଆଉ ଅନ୍ୟ କଥା ବି ଶୁଣୁନାହାନ୍ତି ଯଦିଓ ଦୁଃଖ ରହିଛି ଦୁଃଖ ପାଇଲେ ମଧ୍ୟ ସେମାନେ ଭାବୁନାହାନ୍ତି କେମିତି ଚିନ୍ତା କରୁଛନ୍ତି ଆଉ କ'ଣ କ'ଣ କଲେ ଆମେ ଆନନ୍ଦ ପାଇବୁ ତେଣୁ ବିଷୟ ଆସକ୍ତି ସବୁ ରହିଛି ଯାହାର ଯେତିକି ଆସକ୍ତି ଅଧିକ ରହିଛି ସେ ସେତିକି ଭଗବାନଙ୍କ ଠାରୁ ଦୂରେଇ ଯାଉଛି ଏବଂ ଭଗବାନ କଥା ତା କାନରେ ପଶୁଛି ଆମର ଶିଶୁ ଗୌରବନ୍ଦ ସେ ମହାରାଜ କଥା କହନ୍ତି ବ୍ରହ୍ମା ଯେତେଥର କହିଲେ ମଧ୍ୟ ଇନ୍ଦ୍ର ଶୁଣୁନାହାନ୍ତି ତାର କାରଣ ହେଉଛି ବ୍ରହ୍ମା ଜାଣିପାରିଲେ ବ୍ରହ୍ମାଣ୍ଡ ମହାଜନ ତେଣୁ ସେ ଜାଣିପାରିଲେ ଯେ ଇନ୍ଦ୍ର କାହିଁକି ଶୁଣୁନାହାନ୍ତି ସେ ତ ଇନ୍ଦ୍ର ନାହିଁ ସେ ଘୁଷୁରୀ ହେଇକି ରହିଛି କାହିଁକି ଶୁଣନ୍ତି ନା ଯେହେତୁ ସେ ତାର ବିଷୟ ଆସକ୍ତି ପ୍ରବଳ ରହିଛି ତେଣୁକରି ଆମର ଭଗବାନଙ୍କ ନାମରେ ଇଏ ଗୋଟେ ହେଉଛି ଅପରାଧ ଭଗବାନଙ୍କ ନାମ ବିଷୟରେ ଏତେ ଶ୍ରବଣ କଲେ କିନ୍ତୁ ସେଇ ଯୋଉ ଏଇଠି ମମାହମ ଯୋଉ କଥା ଆସିବ ସେ ମୁଁ ମୋର ସବୁ ଶବ୍ଦ ରହିଛି କଥା ସବୁ ରହିଛି ବହୁତ ଆସକ୍ତି ରହିଛି ତେଣୁ ଇଏ ହେଉଛି ଗୋଟେ ନାମ ଅପରାଧ ଦଶମ ନାମ ଅପରାଧ ହେଉଛି ଏଇଟା କିନ୍ତୁ ବ୍ରହ୍ମା ଯେହେତୁ ଜଣେ ମହାଜନ ସେ ଜାଣନ୍ତି ଯେ ଆଙ୍କ ବିଷୟ ଆସକ୍ତି ରହିଛି ତେଣୁ ପୁଣି ଆକୁ କେମିତି ଦୂର କରିବା ତେଣୁ ସେ କହିଲେ ବିଷୟ ଆସକ୍ତି କାହିଁ ରହିଛି ନା ତାର ସ୍ତ୍ରୀ ପିଲା ଛୁଆ ଏସବୁ ଆସକ୍ତି ରହିଛି, ତେଣୁ ସେ ପ୍ରଥମେ ତାର ପିଲାମାନଙ୍କୁ ସବୁ ମାରିଦେଲେ ବ୍ରହ୍ମା। ବ୍ରହ୍ମା ଯେତେବେଳେ ପିଲାଙ୍କୁ ମାରିଦେଲେ ଇନ୍ଦ୍ର ଟିକେ ଚିନ୍ତା କଲା କଣ ପାଇଁ ଏମିତି ମୋ ପିଲାଙ୍କୁ ମାରିଦେଲେ, ବ୍ରହ୍ମାଙ୍କ ସହିତ ଯୁଦ୍ଧ କଣ କରିବ ତାର ଶକ୍ତି କଣ ଅଛି। ତେଣୁ କିନ୍ତୁ ସିଏ ତଥାପି ଚିନ୍ତା କରୁଛି ଯେ ମୋର ତ ସ୍ତ୍ରୀ ଅଛି, ମୁଁ ଆହୁରି ଜନ୍ମ କରି ପିଲା ଛୁଆ ଜନ୍ମ କରି, ତେଣୁ ସେ ଗୋଟେ ବ୍ରହ୍ମାଙ୍କ କଥା ଆଉ ଶୁଣୁନି। ତେଣୁ ବ୍ରହ୍ମା ପୁଣି କଣ କଲେ ନା ତାଙ୍କର ସ୍ତ୍ରୀକୁ ମାରିଦେଲେ, ସ୍ତ୍ରୀ ମାରିଦେଲେ କଣ ତାପରେ ଇନ୍ଦ୍ର ଟିକେ ସଞ୍ଜ ଦେଲେ, ତାପରେ ସେ କଣ କହୁଛ ତମେ। ତେଣୁ ବ୍ରହ୍ମା କହିଲେ ତମେ ପୁରା ଇନ୍ଦ୍ର ଥିଲ, ଆଉ ଏଠି କଣ ଏଇ ଘୁଷୁରୀ ଜନ୍ମ ପାଇଛି ଏଠି କଣ ଆମେ କହୁଛୁ ନା ମୁଁ ଇନ୍ଦ୍ର ଥିଲି ନା ମୁଁ ତ ଭୁଲି ଯାଇଛି, ଯଦି ମୁଁ ଯିବି ସେଠିକି ମତେ ଏଇସବୁ ସୁବିଧା ମିଳିବ ନା ନାହିଁ, ଏଇ ଘୁଷୁରୀ ମାଇ ଘୁଷୁରୀ ମିଳିବ ନା ନାହିଁ, ଏଇ ଯୋଉ ବିଶ୍ୱାସ ସବୁ ଅଛି ସେସବୁ ମିଳିବ ନା ନାହିଁ, ସେ ବ୍ରହ୍ମାଙ୍କୁ ପଚାରୁ। ତ ବ୍ରହ୍ମାଙ୍କର ସେଠି ଆନନ୍ଦ ଆହୁରି ଉନ୍ନତର ଆନନ୍ଦ ସହିଛି, ଆଠ ହଜାର ଲକ୍ଷ ଗୁଣରେ ଆନନ୍ଦ ସବୁ ରହିଛି, ଆଉ ଇଏ ଆନନ୍ଦ କଣ। ତାପରେ ଯାହା ହଉ ସେ ତାପରେ ବ୍ରହ୍ମାଙ୍କର ସଙ୍ଗ ଲାଭ କରିକିରି ତାଙ୍କର ବୁଦ୍ଧି ଆସିଲା ଏବଂ ସେ ସେଠୁ ତାଙ୍କର ସବୁ ଲୋକ ଯାତ୍ରା କରିଛନ୍ତି। ତେଣୁ ଏହି ଭାବରେ ଦୈତ୍ୟ ଜଗତରେ ସମସ୍ତେ ଯେଉଁମାନେ ରହିଛନ୍ତି ସେମାନେ ଭାବୁଛନ୍ତି ବହୁତ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ରମମାଣ ବୋଲି କୁହାଯାଏ ଶବ୍ଦଟି ରମମାଣ କୋଉଥିରେ ରମମାଣ ନା ଗୁଣେଶ ଏ ଭୌତି ଜଗତରେ ଯେଉଁ ତ୍ରିଗୁଣ ରହିଛି ସତ୍ୟତମ ତ୍ରିଗୁଣରେ ସେମାନେ ରମମାଣ ବା ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଭଗବତ ଗୀତା ପଞ୍ଚମ ଅଧ୍ୟାୟ ମଧ୍ୟ ଭଗବାନ ସୋତା କହୁଛନ୍ତି ଯେ ଯେହି ସଂସ୍ପର୍ଶା ଭୋଗା ଦୁଃଖ ଯୌନ ଏବେ ଆଦ୍ୟନ୍ତ ମନ୍ତେ କହନ୍ତେ ନହନ୍ତେ ରମତେ ବୁଦ୍ଧ। ଯେଉଁମାନେ ପ୍ରକୃତିରେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇ ଭୌତିକ ଜଗତରେ ଯୋଉ ସଂସ୍ପର୍ଶ ବା ଆମେ ଯୋଉ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏଇ ଯୋଉ ବିଷୟ ଆନନ୍ଦ ସବୁ ରହିଛି ଏଇଥିରେ ଯେଉଁମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି ଇଏ ହେଉଛି ଦୁଃଖ ଜନ ଇଏ ହେଉଛି ଏଇ ଯୋଉ ସୁଖ କିଛି ପାଉଛନ୍ତି ସେଟା ଦୁଃଖରୁ ଆସୁଛି, ବହୁତ କଷ୍ଟ କଲେ କିଛି ଆନନ୍ଦ ସେମାନେ ପ୍ରାପ୍ତ ହେଉଛନ୍ତି, ଏବଂ ଯଦି ବା କିଛି ଆନନ୍ଦ ପ୍ରାପ୍ତ ହେଉଛନ୍ତି ଆଦ୍ୟ ଅନ୍ତମନ୍ତ କରୁଛନ୍ତି, ଯୋଉ ଆନନ୍ଦର ଆଦି ଅଛି ସେ ଆନନ୍ଦର ମଧ୍ୟ ଅନ୍ତ ଅଛି। ତେଣୁ ନୂଆଦେଶ ରମତେ ବୁଦ୍ଧ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ସେଥିରେ ଆନନ୍ଦିତ ହୁଅନ୍ତି। ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ କୋଉଥିରେ ଆନନ୍ଦିତ ହୁଅନ୍ତି ନା ତା ପୂର୍ବ ସୁଖରେ କୁହାଯାଏ ଭଗବତ ଭଗବାନ କହୁଛନ୍ତି ଯେ ବାହ୍ୟ ସ୍ପର୍ଶେଶ୍ୱ ସତ୍ତାତ୍ମା ବିନ୍ଦନ୍ତି ଆତ୍ମନି ଯତ୍ ସୁଖମ୍ ସହଯୋଗ ବ୍ରହ୍ମଯୁକ୍ତାତ୍ମା ସୁଖମ୍ ଅକ୍ଷମ୍ ଅସ୍ମନ୍ତି। ଯେଉଁମାନେ ଏଇ ଭୌତିକ ଜଗତର ସଂସ୍ପର୍ଶ ଦୁଃଖରୁ ଯେଉଁମାନେ ମାନେ ସଂସ୍ପର୍ଶ ଆନନ୍ଦରୁ ଯେଉଁମାନେ ଅଧିକ ଉନ୍ନତି ଉନ୍ନତର ସ୍ଥିତି ପ୍ରାପ୍ତ ହେଇଛନ୍ତି ଆସକ୍ତ ଯେଉଁମାନେ ଆସକ୍ତି ତାଙ୍କର ନାହିଁ ସେମାନେ ବାହ୍ୟ ସ୍ପର୍ଶେଶ୍ୱ ସତ୍ତାତ୍ମା ବିନ୍ଦନ୍ତି ଆତ୍ମନି ଯତ୍ ସୁଖମ୍ ସେମାନେ ଆତ୍ମାରେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ତେଣୁ ସହଯୋଗ ବ୍ରହ୍ମଯୁକ୍ତ ଆତ୍ମା ସେଇ ଯୋଉ ଯୋଗୀମାନେ ଭଗବାନଙ୍କ ସହିତ ଯୁକ୍ତ ହେଇଥିବାରୁ ସେମାନେ ସୁଖମ ଅକ୍ଷମ ଅସୁଖ ସେ ସୁଖ ସେ ସବଣ ସେ ସୁଖ ହେଉଛି ଅକ୍ଷମ ସେ ସରିବନି ସେ ସୁଖ। ତେଣୁ ଏହିଭଳି ଭାବରେ ଏଇ ଆନନ୍ଦ ଅକ୍ଷୟ ସୁଖକୁ ସେମାନେ ଆନନ୍ଦ ପ୍ରାପ୍ତ କରନ୍ତି। କିନ୍ତୁ ତ୍ରିଗୁଣ ଭିତରେ ଯୋଉ ଆନନ୍ଦ ରହୁଛି ସେ ଆନନ୍ଦ ହେଉଛି ଆଦ୍ୟ ଅନ୍ତମନ୍ତ କମ୍ପେ ଭଗବାନ କହୁଛନ୍ତି ରମମାଣ ଗୁଣେଶ୍ୱର୍ଯ୍ୟା ମମହମ୍ ଇତି ମନ୍ୟତେ। ତେଣୁ ଗୁଣର ପ୍ରଭାବରେ ଏଇ ଚିନ୍ତାଟି ଆସିବ ମୁଁ ଏବଂ ମୋର ମମ ଅହମ୍ ମମ ଅହମ୍ ଏଇ ଦୁଇଟି ଜିନିଷ ଆସିବ ଇଏ ହେଉଛି ମୋହରୁ ଆସୁଛି ବା ଏଇ ତ୍ରିଗୁଣ ଭିତରେ ଯେଉଁମାନେ ରହୁଛନ୍ତି ସେମାନେ ଏଇଭଳି ଭାବରେ ମହାଶକ୍ତ ହେଇକି ଋଷଭଦେବ ସେ କଥା କହୁଛନ୍ତି ପଞ୍ଚମ ଭାଗବତମରେ ଯେ ପୁରୁଷ ସ୍ତ୍ରୀ ମିଥିଲି ଭାବ ମେତମ ତୋର ମିହିତ ହୃଦୟ ଗାନ୍ଧୀ ମା ହୋଇ ଅଥ ଗୃହ କ୍ଷେତ୍ର ସୁତାପ୍ତ ବିତେଇ ଜନସ ମୋହୟ ଅହମ୍ ମମେ ଅହମ୍ ମନ ଏଇ ଦୁଇଟି ଯେଉଁ ଜିନିଷ ଆସୁଛି ଏଇଟା କେମିତି ଆସୁଛି ନା ପୁରୁଷ ସ୍ତ୍ରୀ ମିଥିଲି ଭାବ ମେତ ପୁରୁଷ ସ୍ତ୍ରୀ ଆକର୍ଷଣ ଏଇ ଭୌତିକ ଜାଗତ କହିଲେ ଏଇଟା ମୈଥୁନାଳୟ ବି କହିଯାଇଛି ଭାଗବତର ଋଷଭଦେବ ମଧ୍ୟ କହିଛନ୍ତି ଏଇଟା ହେଉଛି ଗୋଟେ ମୈଥୁନାଳୟ ଏଠି ପୁରୁଷ ସ୍ତ୍ରୀ ଆକର୍ଷଣ ରହୁଛି। ତେଣୁ ଏଇ ଯେହେତୁ ସେମାନେ ପୁରୁଷ ସ୍ତ୍ରୀ ଯୋଉ ଆକର୍ଷଣ ରହିଛି ପୁରୁଷ ସ୍ତ୍ରୀ ମିଥିନି ଭାବିତ ହୃଦୟ ଗ୍ରନ୍ଥି ମା ଏଇଥିରୁ ହୃଦୟ ବନ୍ଧନ ଆରମ୍ଭ ହେଉଛି ହୃଦୟ ଗ୍ରନ୍ଥି ତେଣୁ ହୃଦୟ ଗ୍ରନ୍ଥ ଯେତେବେଳେ ଆରମ୍ଭ ହେଉଛି ସେତେବେଳେ କଣ ହେଉଛି ନା ଅତ ଗୃହ ସେତେବେଳେ ଦରକାର ହେଉଛି ଗୋଟେ ଘର ଦରକାର ହେଉଛି ତାପରେ ଆବଶ୍ୟକ ମାନେ ଏଇ ଯୋଉ ଅର୍ଥନୈତିକ ଆବଶ୍ୟକତା ପାଇଁ କ୍ଷେତ୍ର ବା କିଛି ଜମି ଦରକାର ହେଉଛି ଏବଂ ତାପରେ ଗୃହ କ୍ଷେତ୍ର ସୁଖ ସେତେବେଳେ ପିଲା ଛୁଆ ଜନ୍ମ ହେଉଛନ୍ତି ଏବଂ ବନ୍ଧୁବାନ୍ଧବ ସବୁ ରହୁଛନ୍ତି ଏବଂ ଧନ ମଧ୍ୟ ଆସୁଛି ରୋଜଗାର କରାହଉଛି ତେଣୁ ସୁତାର୍ଥ ଭିତ୍ତିକ ଜନସ୍ୟ ମୋହ ଏଇଭଳି ଭାବରେ ମନୁଷ୍ୟମାନଙ୍କର ମୋହ ଆସୁଛି ତେଣୁ ସେ ମୋହ ଆସିବା ହେତୁ ସେ କହୁଛି ଅହମ୍ ଯାହା କହୁଛି ସେ କୋଉଟା କହୁଛି ଅହମ୍ ବୋଲି ନା ଶରୀରକୁ ଅହମ୍ ବୋଲି କହୁଛି ପ୍ରକୃତରେ ସେ ଯେ ଆତ୍ମା ଅହମ୍ ବ୍ରହ୍ମାସ୍ମି ବୋଲି ସେ କହୁଛି ଅହମ୍ ମାନେ ଏଇ ଶରୀରଟାକୁ କହୁଛି ଏ ଶରୀର ବା ମୁଁ ହେଉଛି ଆମର ସନ୍ତାନ, ମୋର ମୁଁ ଏତେ ପାଠ ପଢିଛି, ମୁଁ ଏତେ ରୋଜଗାର କରୁଛି, ମୋର ଆମର ସବୁ ବିଲ୍ଡିଂ ରହିଛି, ବିଭିନ୍ନ ସମ୍ପତ୍ତି ସବୁ ରହିଛି, ଏସବୁ ଏ ଶରୀର ସମ୍ବନ୍ଧୀୟ ଜିନିଷ ମୋର ବୋଲି ସେ କହିଛି। ଶରୀର ଏବଂ ଶରୀର ସମ୍ବନ୍ଧୀୟ ଜିନିଷ ବି ମୋର, ମୁଁ ଏବଂ ମୋର ଏଇ ଜ୍ଞାନ। ତେଣୁ ଇଏ ହେଉଛି ପ୍ରକୃତରେ ମୋହରୁ ଏଇସବୁ ଜିନିଷ ଆଗୁଛି। ତେଣୁ ଏଭଳି ଭାବରେ ଆମର ଶ୍ଳୋକରେ କଥା ରହିଛି, ଆଉ ବିଶେଷ ଭାବରେ ଆମର ବର୍ତ୍ତମାନ ମନ୍ଦିରର
ଅଧ୍ୟକ୍ଷ
ଏକାଦଶୀ, ଆଜି ଉପବାସ, ଆଜି ବିଶେଷ ଭାବରେ ଆଜି ହଉଛି ଭଗବାନଙ୍କର ଯୋଉ ସ୍ନାନ କରିଥିଲେ ବର୍ତ୍ତମାନ ସେ ଉତ୍ଥାନ ହେଲେ ଚତୁର୍ମାସ ଶେଷ ହବ। ବର୍ତ୍ତମାନ ଏଇ ମାସଟା ଶେଷ ମାସ, ଚତୁର୍ମାସ ଆରମ୍ଭରେ ଭଗବାନ ସ୍ନାନ କରିଥିଲେ, ସ୍ନାନ ଏକାଦଶୀ ପାଳନ କରାଯାଇଥିଲା। ଆଜି ହଉଛି ଉତ୍ଥାନ ଏକାଦଶୀ, ଭଗବାନ ଆଜି ଉତ୍ଥାନ ହେଲେ, ଭଗବାନ ଆଜି ନିଦ୍ରାରୁ ଜାଗ୍ରତ ହେଲେ। ଭଗବାନଙ୍କ ନିଦ୍ରା ଆଉ ଆମ ନିଦ୍ରା ମଧ୍ୟରେ ତଫାତ ରହିଛି। ପ୍ରଭୁପାଦ ମହାରାଜ ଭାବାର୍ଥରେ କହିଛନ୍ତି ସ୍ୱର୍ଣ୍ଣ ପର୍ବତ କଥା କୁହାଯାଇଛି। ଆମେ ଦେଖୁଛେ ସ୍ୱପ୍ନରେ ଯେ ଗୋଟେ ବିରାଟ ସ୍ୱର୍ଣ୍ଣର ପର୍ବତ ରହିଛି, ଆମେ ଭୌତିକ ଭାବରେ ରହୁଛୁ ସେଇଭଳି ଭାବରେ ଆମେ ଯାହା ସବୁ ଦେଖୁଛେ ପ୍ରକୃତ ସ୍ୱପ୍ନ ଭଳି। ଆମେ ଯେତେବେଳେ ଦେଖୁଛେ, ଯେତେବେଳେ ଶୋଇପଡ଼ୁଛେ, ସେତେବେଳେ ଆମେ ସ୍ୱପ୍ନ ଦେଖୁଛେ। ସ୍ୱପ୍ନରେ କଣ ଦେଖୁଛେ, ବିଭିନ୍ନ କଥା ଦେଖୁଛେ, କିନ୍ତୁ ଆମେ ଏ ଶରୀରଟାକୁ ଆମେ ସ୍ୱପ୍ନରେ ଦେଖୁନେ, ସେ ଆଉ ଗୋଟେ ନୂତନ ଶରୀର ଆମେ ଦେଖୁଛେ, ଏ ଶରୀରଟା ଭୁଲି ଯାଉଛୁ। ସେତେବେଳେ ପୁଣି ଯେତେବେଳେ ଆମ ନିଦ୍ରା ଭଙ୍ଗ ହେଇଯାଉଛି, ସେତେବେଳେ ନିଦ୍ରାରେ ବା ସ୍ୱପ୍ନରେ ଯେଉଁ ଶରୀର ଦେଖୁଥିଲେ ସେ ଶରୀରଟାକୁ ଭୁଲି ଯାଇଛେ। ବର୍ତ୍ତମାନ ଅନୁଭୂତି ଏ ଶରୀର ହେଉଛି ଆମେ, ମମ ହମ ଯୋଉଟା ଜିନିଷ ହେଉଛି ସେଇଟା ହେଉଛି। ସେତେବେଳେ ଯଦି ସ୍ୱପ୍ନ ଦେଖୁଛେ ସେ ଭାବୁଛି ସେ ଶରୀରଟାକୁ ଆମେ ଭାବୁଛି ଆମେ ବୋଲି, ଏବଂ ସର୍ବସମ ଜିନିଷକୁ ମୋର ବୋଲି ଭାବୁଛି ଜାଗ୍ରତ। ପୁଣି ଯେତେବେଳେ ନିଦ୍ରା ଭାଙ୍ଗିଯାଉଛି, ଯେତେବେଳେ ଆମେ ଭାବୁଛେ ବର୍ତ୍ତମାନ ଆମେ ଜାଗ୍ରତ ଅଛି, ସେଇଟା ମୁଁ ସ୍ୱପ୍ନରେ ଦେଖୁଥିଲି, କିନ୍ତୁ ବର୍ତ୍ତମାନ ଠିକ୍ ଅଛି, ସେତେବେଳେ ସେଇଟା ସ୍ୱପ୍ନ ଥିଲା, ସେଇଟା ମିଥ୍ୟା ଥିଲା, ଏଇଟା ବର୍ତ୍ତମାନ ଠିକ୍ ନୁହେଁ, କିନ୍ତୁ ଏଇଟା ହେଉଛି ମିଥ୍ୟା। ପ୍ରକୃତରେ ଆମେ ଏ ଶରୀର ନୁହଁ, ଆମେ ହେଉଛେ ଆତ୍ମା, ସେ ଜ୍ଞାନ ଖୁବ୍ କ୍ୱଚିତ ଲୋକ ପ୍ରାପ୍ତ ହେଉଛି। ମନୁଷ୍ୟାଣାମ ସହସ୍ରେଷୁ କଶ୍ଚିତ ଯତତି ସିଦ୍ଧେ ଯତଦାମ ବି ସିଦ୍ଧାନାମ କଶ୍ଚିତ ମାନ ବ୍ୟତୀତ। ହଜାର ହଜାର ଲୋକ ପ୍ରକୃତରେ ନିଜକୁ ଏଇ ଶରୀର ବୋଲି ଭାବିକିରି ସେଟାକୁ ସେଇଭଳି ଭାବରେ ତାଙ୍କର ଜୀବନ ସାରା କାର୍ଯ୍ୟ କରନ୍ତି। ଭାଗବତଙ୍କ ଦଶମ ସ୍କନ୍ଧରେ ଭଗବାନ ମଧ୍ୟ ସେ କଥା କହୁଛନ୍ତି, ଇଏ କୁଣ ପେ ତ୍ରିଧାତ କିଶୋରୀ ଯଶାତ୍ମ ବୁଦ୍ଧି କୁଣ ପେ ତ୍ରିଧାତ କିଶୋରୀ କଳସାଧିଷୁ ଭୌମ୍ୟ ଯଦି ପ୍ରତ୍ୟକ୍ଷ ବୁଦ୍ଧି ଶରୀରେ ନ କରିଛି ଜନୀଷୁ ଅଭିଜ୍ଞେଷୁ ସଏବ ଗୋଖର। ପ୍ରକୃତ ଶତକଡ଼ା ଅନେଶତ ଭାଗ ଲୋକ ହିଁ ଏଇ ସ୍ତରରେ ରହିଛନ୍ତି ଗୋଖର ଜନୀଷୁ ଅଭିଜ୍ଞେଷୁ, କିନ୍ତୁ ସାଧାରଣ ଲୋକମାନେ ତାଙ୍କୁ ବହୁତ ପ୍ରଶଂସା କରିବେ, ନୋବେଲ ପ୍ରାଇଜ୍ କିଏ ପାଉଛି, କିଏ ବିଭିନ୍ନ ପ୍ରକାର ପ୍ରାଇଜ୍ ପାଉଛନ୍ତି, କିଏ ସମ୍ମାନିତ ହେଉଛନ୍ତି, ଓଡ଼ିଶାର ପ୍ରିୟ ବୋଲି ସମ୍ମାନିତ ହେଉଛନ୍ତି, ଉତ୍କଳମଣି ଗୋପବନ୍ଧୁ ମହାତ୍ମା ଗାନ୍ଧୀ ବିଭିନ୍ନ ପ୍ରକାର ସମ୍ମାନ ସବୁ ପ୍ରାପ୍ତ ହେଉଛନ୍ତି। କିନ୍ତୁ ପ୍ରକୃତ ଭଗବାନ କହୁଛନ୍ତି ସ ଏବ ଗୋଖର, ଏବ ମାନେ ନିଶ୍ଚିନ୍ତ ଭାବରେ, ସେଥିରେ କୌଣସି ସୁନ୍ଦର ନାହିଁ। ଗୋଖର କହିଲେ ପଶୁ ସ୍ତରରେ ସେମାନେ ଅଛନ୍ତି, ଗୋ ମାନେ ଗାଈ ଏବଂ ଖର ମାନେ ଗୋ, କେଉଁମାନେ ସେମାନେ ନା ଯଶାତ୍ମ ବୁଦ୍ଧି କୁଣ ପେ ତ୍ରିଧାତ୍ମକ ଏ ଶରୀର ତାକୁ ସେମାନେ ଭାବୁଛନ୍ତି ଆତ୍ମା ବୋଲି ଆତ୍ମବୁଦ୍ଧି କରୁଛନ୍ତି, ଯଦିଓ ଏଇଟା ହେଉଛି ପ୍ରକୃତରେ ଏଇଟା ଆତ୍ମା ନୁହଁ, ଏ ହେଉଛି ଗୋଟେ କୁଣ ପେ, କୁଣ ପେ କହିଲେ ଗୋଟେ ଖୋଳ ବ୍ୟାଗ, ଗୋଟେ ଖୋଳ ଯୋଉଥିରେ ଗୁଣା ଯୋଉଥିରେ ଯୋଉଟା କି ତିନୋଟି ଧାତୁରେ ତିଆରି ଗପ ବାହାର ପିଠି। ଏବଂ ଆଉ ଟିକେ ଯେଉଁମାନେ ଟିକେ ଉନ୍ନତ ସ୍ତର ସେମାନେ ଭାବୁଛନ୍ତି କଳତା ଭୂମି ଯଦି କଳତା ଖାଲି ନିଜ ଶରୀର ଆବଶ୍ୟକତା ସେମାନେ ପୂରଣ ନ କରିକି ମାନେ ସ୍ତ୍ରୀ ପିଲା ଛୁଆ ଇତ୍ୟାଦି ଏଭଳି ଭାବରେ ବର୍ଦ୍ଧିତ ହେଉଛନ୍ତି, ଏ ମୋର ଆମ ଗ୍ରାମବାସୀ ବା ଏ ମୋର ରାଜ୍ୟବାସୀ ବା ଏ ମୋର ଦେଶବାସୀ ଏଇଭଳି ଭାବରେ ତାଙ୍କର ଚିନ୍ତାଟା ବଢି ବଢିକା ଯାଉଛି ବା ବୁଦ୍ଧିଟା ବଢି ବଢିକା ଯାଉଛି। କଳତା ଦିଶୁ ଭୌମ ଇତ୍ୟାଦି ଭୌମ ମାନେ ଯେଉଁ ଭୂମିରେ ଜନ୍ମଗ୍ରହଣ କରିଛନ୍ତି ସିଏ ହେଉଛନ୍ତି ଆମର ପୂଜ୍ୟ ଆଉ ଟିକେ ଯୋଉମାନଙ୍କର ବୁଦ୍ଧି ଉନ୍ନତ ସେମାନେ ଭାବୁଛନ୍ତି ନା ଖାଲି ଏତିକିରେ ଆମର ଜୀବନର କାର୍ଯ୍ୟକୁ ଶେଷ ହବନି, ଆମେ କିଛି ତୀର୍ଥ କରିବା, ଧର୍ମ କିଛି କରିବା, ଧର୍ମ କିଛି ଅର୍ଥ ହେଉଛି ବିଭିନ୍ନ କିଛି ବିଭିନ୍ନ ତୀର୍ଥ ସ୍ଥାନକୁ ଯିବା। କିନ୍ତୁ ତୀର୍ଥ ସ୍ଥାନକୁ ଯାଇକି ସେମାନେ କଣ ଭାବୁଛନ୍ତି ନା ତୀର୍ଥ ବୁଦ୍ଧି ଶରୀରେ ନ କରିଛି, ଗଙ୍ଗା ଯୋଉ ଗଲେ ହରିଦ୍ୱାର ଗଲେ ବା ବିଭିନ୍ନ ସମୁଦ୍ର ଯୋଉ କୁମ୍ଭମେଳା ଇତ୍ୟାଦି ହେଉଛି ସେଠି ଯୋଉ ନଦୀ ଅଛି ବା ସମୁଦ୍ର ଅଛି ସେଠି ସ୍ନାନ କରିଦେଲେ ସେମାନେ ଭାବୁଛନ୍ତି ଶରୀରଟା ହିଁ ତୀର୍ଥ, ସେଥିରେ ସ୍ନାନ କରିଦେଲେ ତାଙ୍କ ତୀର୍ଥ ତେଣୁ ଯେଉଁମାନେ ଏଇ ସ୍ଥିତିରେ ଅଛନ୍ତି ଜନେଶୁ ଅଭିଜ୍ଞେଶୁ ସହାୟକ ଭଗବାନ କହୁଛନ୍ତି ସେ ହୁଏତ ସାଧାରଣ ଲୋକମାନଙ୍କ ଦ୍ୱାରା ପୂଜିତ ହେଇପାରନ୍ତି, କିନ୍ତୁ ସେ ନିଶ୍ଚିତ ଭାବରେ ଏଇ ପଶୁସ୍ତରରେ ଅଛି, କାରଣ ଜଣେ ପଶୁସ୍ତରରେ ଅଛି ସେ କେବଳ ଶରୀର ଚିନ୍ତାରେ ହିଁ ରହିବ। ଶରୀର ଯେତେବେଳେ ଅଥାଧ ବ୍ରହ୍ମ ଜିଜ୍ଞାସା, ଯେତେବେଳେ ଜଣେ ଶରୀରରୁ ଉର୍ଦ୍ଧ୍ୱରେ ଚିନ୍ତା କରିବ, ବ୍ରହ୍ମ ବିଷୟରେ ଚିନ୍ତା କରିବ, ପ୍ରକୃତରେ ସେ କିଏ, ସେ କେଉଁଠୁ ଆସିଛି, ତାର ଜୀବନର ଲକ୍ଷ୍ୟ କ'ଣ, ଏଇସବୁ ଯେତେବେଳେ ଚିନ୍ତା କରିବ ବା ଜିଜ୍ଞାସା କରିବ, ସେଇଠୁ ପ୍ରକୃତରେ ତାର ମାନବ ଜନ୍ମ ଆରମ୍ଭ ହେବ। ସେଥିପାଇଁ ବେଦାନ୍ତ ସୂତ୍ର ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା। ଅଥାତ କହିଲେ 84 ଲକ୍ଷ ପ୍ରକାର, 80 ଲକ୍ଷ ବିଶେଷ ଭାବରେ 80 ଲକ୍ଷ ଜୀବନ ବାହାରେ ହେଇକି ଜଣେ ମାନବ ଜନ୍ମ ପାଇଛି, ତେଣୁ ତାର ଆବଶ୍ୟକତା ବା ତାର କର୍ତ୍ତବ୍ୟ ହେଉଛି ବ୍ରହ୍ମ ଜିଜ୍ଞାସା, ଯେ ଭଗବାନ ବିଷୟରେ କିଛି ଜିଜ୍ଞାସା। ତେଣୁ ବ୍ରହ୍ମା ଏଇ ଶ୍ଳୋକରେ ଯେଉଁ କହିବାର ଉଦ୍ଦେଶ୍ୟ ହେଉଛି ଯେ ମାନବ ବା ଜୀବ 84 ଲକ୍ଷ ଯେଉଁ ଜୀବ ରହିଛି, ବିଭିନ୍ନ ପ୍ରକାର ଭେରାଇଟି ଜୀବ ପ୍ରାପ୍ତ ହେଉଛି, ପୋଷାକ ପ୍ରାପ୍ତ ହେଉଛି, ସେ ପୋଷାକରେ ସେ ଏ ଭୌତିକ ଜଗତରେ ଯେଉଁ ରହିଛି ସେଇଟା ଗୋଟେ ସ୍ୱପ୍ନ ଭଳି। ଭୌତିକ ଜଗତରେ ଯେଉଁଟାକ ଆମେ ଭାବୁଛେ ସ୍ୱପ୍ନରେ ଯାହା ଦେଖୁଥିଲେ ସେଇଟା ମିଥ୍ୟା ଥିଲା, ବର୍ତ୍ତମାନ ସେଇଟା ଠିକ୍ ଅଛି, ବର୍ତ୍ତମାନ ଆମେ ଜାଗ୍ରତ ଅଛୁ, ବର୍ତ୍ତମାନ ଠିକ୍ ଅଛି, କିନ୍ତୁ ଏଇଟା ମଧ୍ୟ ଗୋଟେ ସ୍ୱପ୍ନ। କାରଣ ଏଇଭଳି ଭାବରେ ଆମେ ଶରୀର ପରିବର୍ତ୍ତନ କରିଚାଲିଛେ, ଏ ଶରୀର ପରିବର୍ତ୍ତନ କରିବାର ଯେଉଁ ଚାଲିଛି ପ୍ରଚେଷ୍ଟା ଚାଲିଛି, ଏଇ ସୁଶାଳ ବର୍ତ୍ତମାନ ବିଶେଷ ଭାବରେ ଯେଉଁମାନେ ଯଦି ମାନବଦାନ ପ୍ରାପ୍ତ ହେଇଛନ୍ତି ତାଙ୍କୁ ଗୋଟେ ସୁଯୋଗ ପ୍ରଦାନ କରାଯାଇଛି। ସେ କଥା ଶାସ୍ତ୍ରରେ ଭଗବାନ ସେ କହୁଛନ୍ତି, ତାଙ୍କର ସାଧୁ ଶାସ୍ତ୍ର ଗୁରୁ ଏମାନଙ୍କ ଦ୍ୱାରା ସେଇ ଜ୍ଞାନଟି ପ୍ରଦାନ କରାଯାଉଛି। ଏ ପ୍ରକୃତରେ ତମେ ଏ ଭୌତିକ ଜଗତରେ ଯେଉଁ ରହୁଛ ମାନେ ଏ ତ ସ୍ୱପ୍ନ ଦେଖିଛନ୍ତି, ସ୍ୱପ୍ନରେ କିନ୍ତୁ ଏଇଟା ଆମେ ସ୍ୱପ୍ନ ହେଲେ ମଧ୍ୟ ଯଦି ଆମେ ଏଇ ସ୍ୱପ୍ନରେ ମଧ୍ୟ ଯଦି ଭଗବାନଙ୍କର ନାମ ନେବା, ହରେ କୃଷ୍ଣ ହରେ ତାହେଲେ ସେଇଟା ଦ୍ୱାରା ଆମେ ଆମର ଜୀବନର ଯେଉଁ ଲକ୍ଷ୍ୟ ଅଛି ସେ ଲକ୍ଷ୍ୟକୁ ପ୍ରାପ୍ତ ହେଇପାରିବ। ଯେଉଁଠିକି କୁହାଯାଉଛି ପ୍ରଭୁ ମହାରାଜ ଭାରତରେ କହୁଛନ୍ତି ଯେ ଯେଉଁମାନେ ଚାହୁଁଛନ୍ତି ଦେବଲୋକ ଯିବା ପାଇଁ ସେଇଟା ଉନ୍ନତର ଜୀବନ ଅଛି, ଉନ୍ନତର ସବୁ ରହିଛି, ଉପଭୋଗ ରହିଛି, ତେଣୁ ଯେଉଁମାନେ ବେଦ ଅଧ୍ୟୟନ କରୁଛନ୍ତି ସେମାନେ ଭାବୁଛନ୍ତି ଏହି ଜାଣିନାଙ୍କ ପୁଷ୍ପିତାଙ୍କ ବାଚକ ପ୍ରବଦନ୍ତି ଉପସ୍ଥିତ ବେଦ ବାହାଦର ତାପାର୍ଥ ନାନ୍ୟତା ଅସ୍ତିତ ବାହାଦର। ବେଦରେ ଯେଉଁମାନେ କର୍ମକାଣ୍ଡ ଏହା ପ୍ରତି ଆକୃଷ୍ଟ ହୋଇଛନ୍ତି କର୍ମୀମାନେ ସାଧାରଣତଃ ସେମାନେ ଭାବନ୍ତି ବେଦରେ ଆଉ କିଛି ଉନ୍ନତର ଜିନିଷ ନାହିଁ, ସ୍ୱର୍ଗଲୋକ ଯିବା ହିଁ ପ୍ରକୃତ ଜୀବନର ଲକ୍ଷ୍ୟ ବୋଲି ସେମାନେ ଚିନ୍ତା କରୁଛନ୍ତି। କିନ୍ତୁ ପ୍ରକୃତରେ ସେଇଟା ବେଦର ମୁଖ୍ୟ ଉଦ୍ଦେଶ୍ୟ ନୁହଁ। ଭଗବାନ କହିବେ ସେ କଥା ଯେ ବେଦିଷ୍ଠ ସାହେବ ରାମନାଦ ବେଦ୍ୟ, ସମସ୍ତ ବେଦରେ କ୍ଷାନ୍ତ ବିଷୟ ହେଉଛନ୍ତି ଭଗବାନ କୃଷ୍ଣ, ଏବଂ ସେଇଟା ହେଉଛନ୍ତି ବେଦାନ୍ତ କ୍ରୀତି, ସେ ହେଉଛି ପ୍ରକୃତରେ ବେଦ ରଚନାକାରୀ ଏବଂ ବେଦବିତ୍, ସେ ହେଉଛନ୍ତି ପ୍ରକୃତରେ ବେଦ ଜାଣିଛନ୍ତି। ତେଣୁ 15 ଶ୍ଳୋକରେ ଏ କଥା ଯେଉଁ କହୁଛି, ତେଣୁ ଅର୍ଜୁନଙ୍କ ମନରେ ଚିନ୍ତା ଆସିବ ଯେ ଆପଣ ଯଦି ବେଦ ଜାଣିଛନ୍ତି ତାହେଲେ ଆମକୁ ଟିକେ କୁହନ୍ତୁ ବେଦ ବିଷୟରେ, ବେଦ ଯଦି ଆପଣ ଜାଣିଛନ୍ତି ତାହେଲେ ଆମକୁ କୁହନ୍ତୁ। ତେଣୁ ତା ପର 3 ଶ୍ଳୋକରେ ଭଗବାନ ବେଦର ସାର ଜିନିଷ ଦିଏ, ଏଇ 3 ଶ୍ଳୋକରେ କରିଛନ୍ତି 15, 16, 17 ଏବଂ 18 ବେଦକୁ ଯଦି ଆମେ 3 ତତ୍ତ୍ୱରେ ପ୍ରକାଶିତ କରିବା ସେ ହେଉଛି କ'ଣ ନା ବଦନ୍ତି ତା ତତ୍ତ୍ୱ ବିଦତ୍ୱ ଯେଉଁ ଜ୍ଞାନ ମଧ୍ୟ ବ୍ରହ୍ମେତି ପରମାତ୍ମା ଯେ ଭଗବାନ ଅଧ୍ୟୟ ଜ୍ଞାନକୁ 3 ଭାବରେ ଅନୁଭୂତ ହୁଅନ୍ତି 3 ପ୍ରକାର, ଗୋଟେ ହେଉଛି ବ୍ରହ୍ମ ଅନୁଭୂତି, ଗୋଟେ ହେଉଛି ପରମାତ୍ମା ଅନୁଭୂତି ଏବଂ ଗୋଟେ ହେଉଛି ଭଗବତ ଅନୁଭୂତି। ତେଣୁ ବିଲେଇ ଯିଏ ଆସୁଛି ଭଗବାନ କଥା ପୂର୍ବ ଜନ୍ମରେ ସେମିତି ଆମେ ଦେଖିବା ଜଳ ଭରତ, ସିଏ ମୃତ ଜନ୍ମ ପ୍ରାପ୍ତ ହେଇଥିଲେ ଏବଂ ସିଏ ଭଗବାନଙ୍କର ଯେଉଁଠି କଥା ହେଉଛି ମୁନି ଆଶ୍ରମ କରି ସେ ସେଠି ରହୁଥିଲେ, ତେଣୁ ସେ ଭଗବାନ କଥା ଯେଉଁଠି ହେଉଛି ସେ ବିଲେଇ ଆସିଛି ମଧ୍ୟ ପୂର୍ବ ଜନ୍ମ ମଧ୍ୟ ସେଭଳିଆ କିଛି ସୁପ୍ରିମ କରିଛି। ତେଣୁ ଏଇ ଯେଉଁ ବ୍ରହ୍ମ ପରମାତ୍ମା ଏବଂ ଭଗବାନ 3 ପ୍ରକାର ତତ୍ତ୍ୱ ରହିଛନ୍ତି, ଏ 3 ତତ୍ତ୍ୱ ଯେଉଁମାନେ ବେଦ ଯାହା ପଢୁଛନ୍ତି ସେ 3 ତତ୍ତ୍ୱ 15 ଅଧ୍ୟାୟର 16, 17 ଏବଂ 18 ଏଇ 3 ଶ୍ଳୋକରେ ସେମିତି କୁହାଯାଇଛି। ଭାବି ପୁରୁଷ ଲୋକେ କ୍ଷରସ୍ଥା କ୍ଷରେବ କ୍ଷର ସର୍ବାଣୀ ଭୂତାନି କୁଟସ୍ଥ ଅକ୍ଷର ଉଚ୍ଚ, କ୍ଷର 2 ପ୍ରକାର ଲୋକ ଅଛନ୍ତି, ଗୋଟେ ହେଉଛନ୍ତି କ୍ଷର ଆଉ ଗୋଟେ ହେଉଛନ୍ତି ଅକ୍ଷର, ଏ ବ୍ରହ୍ମ ବିଷୟରେ କୁହାଯାଉଛି କ୍ଷର ବ୍ରହ୍ମ ଅକ୍ଷର ବ୍ରହ୍ମ। ଆମେ ଏ ଭୌତ ଭିତରେ ଯେଉଁମାନେ ସବୁ ରହିଛେ ଆମେ ହେଉଛେ କ୍ଷର ସର୍ବାଣୀ ଭୂତାନି, ଯେଉଁ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ଏମାନେ ସମସ୍ତେ କ୍ଷର ବା ପସନ୍ଦ ହେଇଯାଇଛି, କିନ୍ତୁ ଆହୁରି ମଧ୍ୟ ବହୁତ ମୁକ୍ତ ଜୀବ ଅଛନ୍ତି, ମୁକ୍ତ ଆତ୍ମା ଅଛନ୍ତି, ଯେଉଁମାନେ କୁଟସ୍ଥ ଯେଉଁମାନେ ଚିତ୍ ଜଗତରେ ଅଛନ୍ତି। ପ୍ରଭୁ ଆତ୍ମାରେ ଉଦାହରଣ ଦିଅନ୍ତି, ଯେମିତି ଆମେ ଭୁବନେଶ୍ୱରରେ 4 ଲକ୍ଷ ନା କେତେ ହେଲେଣି ପପୁଲେସନ୍, ସେମାନଙ୍କ ଭିତରୁ ଖୁବ କ୍ୱଚିତ ପପୁଲେସନ କ୍ୱଚିତ ଲୋକ ଅଛନ୍ତି ଜେଲ ସବୁ ରହିଛି,
ଆମର ଝାରପଡ଼ା ଜେଲ ସବୁ ରହିଛି,
ଜେଲ ଲୋକ ସଂଖ୍ୟା ଯଦି ଧରାଯିବ ମୁକ୍ତ ଲୋକ ସଂଖ୍ୟା ତୁଳନାରେ ସେମାନେ ବହୁତ କମ୍, ସେଭଳିଆରେ ସମଗ୍ର ଯୁବ ସମାଜ ଯଦି ଧରାଯିବ ତାଙ୍କ ତୁଳନାରେ ଆମେ ଏଇ ହୃଦୟ ଯେତେ ଲୋକ ଅଛେ ଏମାନେ ହେଉଛନ୍ତି ଚାରିପାଖରୁ ଥାଏ ସମସ୍ତେ ଏସବୁ ଚାରି ଭାଗରୁ ଏକ ଭାଗରେ ରହିଛନ୍ତି, ତେଣୁ ଆହୁରି ତିନି ଗୁଣ ରହିଛନ୍ତି ସେମାନେ ସବୁ ମୁକ୍ତ ଜୀବ ସବୁ ରହିଛନ୍ତି, ତେଣୁ ଆମେ ଯେହେତୁ ବଦ୍ଧ ଜୀବ ଅବସ୍ଥାରେ ଅଛେ ତେଣୁକରି ଆମେ ଏ ଶରୀର ସମ୍ବନ୍ଧୀୟ ଶରୀରକୁ ମୁଁ ବୋଲି ଭାବୁଛି, ଶରୀର ସମ୍ବନ୍ଧୀୟ ଜିନିଷକୁ ମୋର ବୋଲି ଭାବୁଛୁ, ତେଣୁ ଇଏ ହେଉଛି ପ୍ରକୃତରେ ଏ ଗୁଣର ଅଧୀନ ରହିକି ଆମେ ଏକୁ ଚିନ୍ତା କରୁ, ତେଣୁ ଆର ଉଦ୍ଭୁକ୍ତ ଯେଉଁମାନେ ଯିବେ ବ୍ରହ୍ମର ଉଦ୍ଭୁକ୍ତ ଯେଉଁମାନେ ଯିବେ ସେମାନେ ପରମାତ୍ମା ଜ୍ଞାନ ପ୍ରାପ୍ତ ହେବେ, ପରମାତ୍ମା ଜ୍ଞାନ କ'ଣ ନା ଯେଉଁମାନେ ଦାରୁଣ ପୁରୁଷ ଲୋକେ କ୍ଷେରସ୍ତା କ୍ଷେରଯୋଦ୍ଧା କ୍ଷେର ସର୍ବାଣୀ ଭୂତାଣୀ କୁଟସ୍ଥ କ୍ଷେରଚେ ଉତ୍ତମ ପୁରୁଷ ତୁଲ୍ୟ ପରମାତ୍ମା କି ଉଦାହରଣ ପରମାତ୍ମା ବି କୁହାଯାଉଛି, ବ୍ରହ୍ମଙ୍କର ଉଦ୍ଧାର ଆସୁଛନ୍ତି ଯେଉଁ ଜ୍ଞାନ ସେ ହେଉଛି ପରମାତ୍ମା ଜ୍ଞାନ, ପରମାତ୍ମା ଉଦାହରଣ ଯେ ଯେଉଁ ଲୋକତ୍ର ଅନିଶ୍ଚ ବିଭକ୍ତି ଅବ୍ୟୟ ଯିଏକି ଏଇ ତିନି ଲୋକରେ ଅବସ୍ଥା ରହିକିରି ଏଇ ଭୌତିକ ଜଗତକୁ ସବୁ ତାର ଯେଉଁ ଆବଶ୍ୟକତା ପୂରଣ କରୁଛନ୍ତି, ଆଉ ଭୌତିକ ଜଗତକୁ ତାର ସେ ସ୍ଥିତି ଯେଉଁ ରହିଛି ଭୌତିକ ଜଗତ ସ୍ଥିତି ସମ୍ଭବ ହେଇଛି ପରମାତ୍ମା ହିସାବରେ ଭଗବାନ ରହିଥିବା ବିଭକ୍ତି ଅବ୍ୟୟ ସେ ପାଳନ କରୁଛନ୍ତି, ଏବଂ ଏ ପରମାତ୍ମା ଜ୍ଞାନର ଉର୍ଦ୍ଧ୍ୱରେ ଯେଉଁ ଜ୍ଞାନ ଅଛନ୍ତି ସେ ହେଉଛି ଭଗବତ ଜ୍ଞାନ, ଯସ୍ମାତ୍ କ୍ଷରମ ବିକୋହମ ଅକ୍ଷରାଦ ବିଚୋତ୍ତମ ଅତସ୍ମି ଲୋକେ ବେଦେଚ ପ୍ରଥିତ ପୁରୁଷ, କ୍ଷର ଏବଂ ଅକ୍ଷର ଆମ ଉର୍ଦ୍ଧ୍ୱରେ ହେଉଛନ୍ତି ଭଗବାନ, ଏବଂ ଯସ୍ମାତ୍ କ୍ଷରମ ଅତୀତମ ଅକ୍ଷରାଦ ବିଚୋତ୍ତମ ଅତସ୍ମି ଲୋକେ ବେଦେ ସେଥିପାଇଁ ସେ ଲୋକରେ ଏବଂ ବେଦରେ ଲୋକମାନଙ୍କ ଭିତରେ ଏବଂ ବେଦରେ ସେ ପ୍ରଥିତ ପୁରୁଷୋତ୍ତମ ସେ ପ୍ରସିଦ୍ଧ ଅଛନ୍ତି ପୁରୁଷୋତ୍ତମ ହିସାବରେ, ସେ ଭଗବାନଙ୍କ ଭଗବାନ ହିସାବରେ ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ, ଏଭଳି ଭାବରେ ବ୍ରହ୍ମା ସବୁ ଜ୍ଞାନ ନାରଦକୁ ସେ ପ୍ରଶ୍ନ ଉତ୍ତର ଦେଇକିରି ଅନ୍ତିମରେ ସେ କହିବେ ଯେ ପ୍ରକୃତରେ ସେ ଯେଉଁ ଜ୍ଞାନ ପ୍ରାପ୍ତ ହେଇଛନ୍ତି ଭଗବାନ ସ୍ୱୟଂ ତାଙ୍କୁ ସେ ଜ୍ଞାନଟି ଦେଇଛନ୍ତି, ଏଇ ଅଧ୍ୟାୟ ଆସିଲେ ସେ ଆଲୋଚନା ହେବ 32-35 ଏଇ ଚାରୋଟି ଶ୍ଳୋକରେ ଭଗବାନ ସମସ୍ତ ଜ୍ଞାନ ଅର୍ଜୁନ ପ୍ରଦାନ କରେ ଭଗବାନ ପ୍ରଦାନ କରିଛନ୍ତି ବ୍ରହ୍ମା ପ୍ରଦାନ କରୁଛନ୍ତି, ଯେଉଁ ଜ୍ଞାନ ପାଇକିରି ବ୍ରହ୍ମା ଏଇ ସମସ୍ତ ଭୌତିକ ଜଗତ ସୃଷ୍ଟି କରୁଛନ୍ତି, ତେଣୁ ସେଇ ଜ୍ଞାନ ଆମ ପାଖକୁ ବର୍ତ୍ତମାନ ଆସି ପହଞ୍ଚୁଛି, ଗୁରୁ ଶିଷ୍ୟ ପରମ୍ପରାରେ ଆମେ ସେଇ ଜ୍ଞାନଟି ପ୍ରାପ୍ତ ହେଉଛୁ, ଯେଉଁ ଜ୍ଞାନ ଭଗବାନ ପ୍ରପନ୍ନ କହିଲି ଯେଉଁ ଜ୍ଞାନ ଭଗବାନ ବ୍ରହ୍ମାଙ୍କୁ ଦେଇଥିଲେ କୋଟି କୋଟି ବର୍ଷ ତଳର କଥା, କାରଣ ହିସାବ କରନ୍ତୁ କେତେ କୋଟି ବର୍ଷ ତଳର କଥା, ବ୍ରହ୍ମାଙ୍କର ଗୋଟେ ଦିନ ହେଉଛି 1000 ଯୁଗ ପର୍ଯ୍ୟନ୍ତ, 1000 ଯୁଗ ହେଲେ ଗୋଟେ ବ୍ରହ୍ମାଙ୍କର ଗୋଟେ ଦିନ ହଉଛି, ବ୍ରହ୍ମାଙ୍କର ଗୋଟେ 1000 ଯୁଗ ମାନେ ଗୋଟେ ଯୁଗ ହେଉଛି କେତେ ନା କଳିଯୁଗର ପରିମାଣ ବର୍ତ୍ତମାନ ହେଉଛି 432,000, ଆର 2 ଗୁଣ ପରିମାଣ ହେଉଛି ଦ୍ୱାପର ଯୁଗର ପରିମାଣ 8,63,000 ବର୍ଷ, କଳିଯୁଗର 3 ଗୁଣ ହେଉଛି 12,96,000 ବର୍ଷ ଯାହାକି ଦ୍ୱିତୀୟ ଯୁଗର ପରିମାଣ, ଏବଂ କଳିଯୁଗର 4 ଗୁଣ ହେଉଛି 7 ଯୁଗର ପରିମାଣ ଯାହାକି 17,28,000 ବର୍ଷ, ତେଣୁ ସତ୍ୟ ତ୍ରେତୟ ଦ୍ୱାପର କଳି 4 ଯୁଗ ମିଶିଲେ ହେଉଛି 43,20,000 ବର୍ଷ, ଏଇଭଳି ଭାବରେ 1000 ଦିବ୍ୟ ଯୁଗ ହେଲେ ବ୍ରହ୍ମାଙ୍କର ଗୋଟେ ଦିନ ସରିବ, କାରଣ 432 କୋଟି ବର୍ଷ, ପୁଣି ସେଇଭଳି ଭାବରେ ତାଙ୍କ ରାତ୍ରି କେଉଁ ରାତ୍ର ବିଦୋଦନା ତାଙ୍କ ରାତ୍ରି ମଧ୍ୟ ସେଇଭଳି ଭାବରେ 432 କୋଟି, ଏଇଭଳି ହେଇକି ତାଙ୍କର ମାସ ବର୍ଷ ହେଇକି ତାଙ୍କର 50 ବର୍ଷ ପାର ହେଇଗଲା, ତେଣୁ ଆମେ ହିସାବ କରିବା କେତେ କୋଟି ବର୍ଷ ତଳେ ଏ କଥା କୁହାଯାଇଥିଲା, ଯେଉଁ ଜ୍ଞାନ କିନ୍ତୁ ଭଗବାନ ବ୍ରହ୍ମାଙ୍କୁ ଦେଇଥିଲେ ସେଇ ଜ୍ଞାନ ଆମ ପାଖକୁ ଆସି ପହଞ୍ଚୁଛି ପରମ୍ପରାରେ ଆସୁଛି, ବ୍ରହ୍ମା ସେ ଜ୍ଞାନ ଦେଇଛନ୍ତି ନାରଦକୁ, ନାରଦ ପ୍ରଶ୍ନ ପଚାରିଛନ୍ତି ନା ନାରଦ ପ୍ରଶ୍ନର ଉତ୍ତରେ ବ୍ରହ୍ମା ତାଙ୍କୁ କହୁଛନ୍ତି, ପୁଣି ନାରଦ ତାଙ୍କର ଶିଷ୍ୟ ବ୍ୟାସଦେବକୁ ଦେଉଛନ୍ତି, ବ୍ୟାସଦେବ ତାଙ୍କ ଶିଷ୍ୟ ସୁତଦେବକୁ ଦେଉଛନ୍ତି, ଏଇଭଳି ଭାବରେ ଗୁରୁ ଶିଷ୍ୟ ପରମ୍ପରାରେ ବର୍ତ୍ତମାନ ପାଖରେ ଆମକୁ ସେଇ ଜ୍ଞାନ ଆସି ପହଞ୍ଚୁଛି, ତେଣୁ ସେଇ ଜ୍ଞାନକୁ ଯଦି ଆମେ ଗ୍ରହଣ କରିବା ଯେ ମୁଁ କହିଥିଲି ଧୌତାତ୍ମା ସେମାନେ ତାଙ୍କର ହୃଦୟରେ ଭଗବାନ ବିଷତେ ବୋଲି ଭଗବାନ ତାଙ୍କ ହୃଦୟରେ ପ୍ରବେଶ କରିବେ, କିନ୍ତୁ ଯଦି ଏଟାକୁ ଆମେ ଶ୍ରବଣ ନ କରିବା ତାହେଲେ ଭଗବାନ ଆଉ ପ୍ରବେଶ କରିବେ, ଭଗବାନ ତେଣୁ ଆମର କଥାକୁ ଏଠି ବିଶ୍ରାମ ଦେବା, ସେ ସମୟରେ ଆମେ ଆମର ଅଦୃଷ୍ଟ କୃଷ୍ଣ ସଂଘ ତରଫରୁ ପ୍ରଭୁ ଆସିଛନ୍ତି।
ତାଙ୍କୁ ଆମେ ସ୍ୱାଗତ କରିବା। ଆମ ପରିଷଦକୁ ଆଶା ପରିଷଦର ଏହି କାର୍ଯ୍ୟକ୍ରମକୁ ଆସିଛନ୍ତି, ସେମାନଙ୍କ ପ୍ରତି ତାଙ୍କୁ ସ୍ୱାଗତ କରିବା। ଏବଂ ପ୍ରଭୁ କହୁଥିଲେ ଆଜି ହେଉଛନ୍ତି ବସୁଦାସ ମହାରାଜ ମହାରାଜଙ୍କର ପ୍ରଭାବ ତିଥି, ତେଣୁ ବରକିଶୋର ଦାସ ମହାରାଜ ବିଷୟରେ ଆମେ ଅନୁରୋଧ କରିବା। ସାକ୍ଷାତ ବୈରାଗ୍ୟ ମୂର୍ତ୍ତି ବୋଲି କୁହାଯାଏ। ବରକିଶୋର ଦାସ ମହାରାଜ ମହାରାଜ ବିଷୟରେ ଆମେ କିଛି କହିବା, ପ୍ରଭୁ କହୁଛନ୍ତି। ତେଣୁ ତାଙ୍କର ବରକିଶୋର ଦାସ ମହାରାଜ ମହାରାଜଙ୍କର ଭକ୍ତି ସଂଚାଳନ କଲେ, ଭକ୍ତି ସଂଚାଳନ ତାଙ୍କର ଆମର ଏଇ ଯୋଉ ଧାରା ହେଉଛି ବୈରାଗ୍ୟ ଧାରା। ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ ଶିକ୍ଷାର୍ଥମେକଂ ପୁରୁଷ ପୁରାଣ ଶ୍ରୀକୃଷ୍ଣ ଚୈତନ୍ୟ ଶରୀର ଭାରି କୃପାମ୍ବୁଧେ ପ୍ରବଦ୍ଧେ। ଆମର ସର୍ବମ ଭଟ୍ଟାଚାର୍ଯ୍ୟ ଚୈତନ୍ୟ ମହାପ୍ରଭୁ ବିଷୟରେ କହୁଛନ୍ତି। ଆମର ଏ ଭକ୍ତି ଯୋଗ ହେଉଛି ବୈରାଗ୍ୟ ଧାରା। ଯୋଉ ଆସକ୍ତି କଥା ଆମେ କହିଲି, ଭୌତିକ ଜଗତରେ ସମସ୍ତଙ୍କର ଆସକ୍ତି ରହିଛି, ତେଣୁ ଏ ଆସକ୍ତିରୁ କେମିତି ମାନେ ଯୁଦ୍ଧକୁ ଯିବେ, ଆସକ୍ତିରୁ କେମିତି ଉପରକୁ ଯିବେ, ସେଇ ବିଷୟ ଶିକ୍ଷା ଦିଆହେଉଛି ବୈରାଗ୍ୟ ବିଦ୍ୟା। ଏଇ ବୈରାଗ୍ୟ କେମିତି ଆସିବ ନା, ଯଦି ଆମେ ଭକ୍ତି ଆଚରଣ କରିବା। ବାସୁଦେବ ଭଗବତୀ ଭକ୍ତି ଯୋଗ ପ୍ରୟୋଜିତ ଜନକି ଆସୁ ବୈରାଗ୍ୟମ ଜ୍ଞାନଙ୍କ ଯଦା ହେଇଛି। ଆମେ ନିଜ ଚେଷ୍ଟାରେ ବୈରାଗ୍ୟ ଆଣିପାରିବାନି। ଯଦି ଆମେ ଭଗବାନଙ୍କୁ ବାସୁଦେବ, ବାସୁଦେବ ଶବ୍ଦ ଅର୍ଥ କ'ଣ ନା ବସୁଦେବଙ୍କର ପୁତ୍ର। ବସୁଦେବ ଶବ୍ଦ ଅର୍ଥ କ'ଣ, ବସୁଦେବ ଶବ୍ଦ ହେଉଛି ସତ୍ୟମ ବିଶୁଦ୍ଧମ ବସୁଦେବ ଶବ୍ଦ। ବିଶୁଦ୍ଧ ସତ୍ୟ ସ୍ତରକୁ ଯେଉଁ ଗଲେଣି ତାକୁ ବସୁଦେବ ସ୍ତର ବୋଲି କହିଲେ। ଆମେ କହିଲେ ଭୌତିକ ଜଗତରେ ତିନୋଟି ଗୁଣ ରହୁଛି, ସତ୍ୟ ରଜ ତମ ତିନୋଟି ଗୁଣ ରହିଛି। ତେଣୁ ଏ ଭୌତିକ ଜଗତରେ ଯେଉଁ ସତ୍ୟଗୁଣ ଅଛି ସେ ସତ୍ୟଗୁଣରେ ମଧ୍ୟ ରଜ ତମ ଗୁଣ ମିଶ୍ରିତ ହେଇକି ରହୁଛି। କିନ୍ତୁ ଏ ସତ୍ୟଗୁଣରୁ ଉର୍ଦ୍ଧ୍ୱକୁ ଜଣେ ଯିବେ ବିଶୁଦ୍ଧ ସତ୍ୟ ସ୍ତର ବୋଲି କୁହାଯାଉଛି। ତେଣୁ ଏଇ ବିଶୁଦ୍ଧ ସତ୍ୟ ସ୍ତରକୁ କୁହାଯାଉଛି ବସୁଦେବ ସ୍ତର। ତେଣୁ ବସୁଦେବ ଯେଉଁ ଭଗବାନ ଆସୁଛନ୍ତି ବାସୁଦେବ, ଯିଏକି ବସୁଦେବଙ୍କର ପୁତ୍ର ହିସାବରେ ଆସୁଛନ୍ତି, ତେଣୁ ଆମେ ଯଦି ସେଇ ସ୍ତରକୁ ଯିବା, ବସୁଦେବ ସ୍ତରକୁ ଯିବା, ତାହେଲେ ଆମେ ଭଗବାନ ଆମର ମଧ୍ୟ ଆମ ପାଖରେ ଆବିର୍ଭାବ ହେବେ, ବାସୁଦେବ ଆବିର୍ଭାବ ହେବେ। ତେଣୁ ସେଇ ଭଗବାନ ଯିଏକି ବାସୁଦେବ, ବସୁଦେବ ଭଗବତୀ ଭକ୍ତି ଯୋଗ ପ୍ରଜିତ, ତାଙ୍କୁ ଯଦି ଆମେ ଭକ୍ତିରେ ତାଙ୍କ ସହିତ ଯୁକ୍ତ ହେବା, ତାହେଲେ କ'ଣ ହବ ନା ଜନୟତି ଆସୁ ବୈରାଗ୍ୟ, ସେଥିରେ ବୈରାଗ୍ୟ ଆସିବ ଏବଂ ଜ୍ଞାନଙ୍କ ଯଦି ଆହିଥିବ ଜ୍ଞାନ ମଧ୍ୟ ଆସିବ। ଯଦି ଆମେ ଯଦି ପାଠ ପଢ଼ିନି ତାହେଲେ ଆମେ କେଉଁଠି ଜ୍ଞାନ ପ୍ରାପ୍ତ ହେବ? ଯେମିତି ଆମର ଦେଖିବା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ତାଙ୍କର ଗୁରୁମାରା ଅଛି, ଯେ କି ଅଛନ୍ତି ବରକିଶୋର ଦାସ ବାଜ ମହାରାଜ। ସେ ତାଙ୍କର କୌଣସି ନାହିଁ, ଆମର ମାନେ ଆମେ ଯେମିତି ପାଠ ପଢୁଛେ ସେ ପାଠ ପଢି ନାହାନ୍ତି, କିନ୍ତୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେ ହେଉଛନ୍ତି ବହୁତ ଜ୍ଞାନୀ, ବହୁତ ଶାସ୍ତ୍ରରେ ତାଙ୍କର ଜ୍ଞାନ ସଂପ୍ରଦାୟ। କିନ୍ତୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯେ ପିତା, ଯିଏକି ଆମର ଭକ୍ତିବିନୋଦ ଠାକୁର, ସେ କହିଲେ ତମେ ଯାଇକି ତାଙ୍କଠୁ ତାଙ୍କୁ ଯାହା ପଚାରିଲେ ସେ ଯାହା କହିଲେ ସେ ଶାସ୍ତ୍ରରୁ ଉଦ୍ଧାର କରିପାରିବେ, ଭଗବାନ ସେ ଜ୍ଞାନ ପ୍ରଦାନ କରନ୍ତି। ଏତେ ତାଙ୍କର ମାନେ ସେ ଯଦିଓ କୌଣସି ଭୌତିକ ଜ୍ଞାନ ପ୍ରାପ୍ତ ହେଇନାହାନ୍ତି, କିନ୍ତୁ ତାଙ୍କର ସମସ୍ତ ଜ୍ଞାନ ତାଙ୍କ ପାଇଁ ଭଗବାନ ପ୍ରଦାନ କରନ୍ତି। ଗୋବିନ୍ଦ ଦାସ ମଧ୍ୟ ଭଗବାନ କହିଛନ୍ତି ଯେ ତାଙ୍କର ଯଦି କିଛି ଅଜ୍ଞାନ ଥାଏ ସେ ସବୁ ଅଜ୍ଞାନକୁ ମୁଁ ଦୂର କରିଦିଏ, ତାଙ୍କ ହୃଦୟରେ ମୁଁ ଜ୍ଞାନ ରୂପକ ଆଲୋକ ଜାଣିଦିଏ, ସେସବୁ ତାଙ୍କ ରୂପରେ ହୃଦୟରେ ଜ୍ଞାନ ରୂପକ ଆଲୋକ ଜାଣିଦିଏ ଭଗବାନ। ତେଣୁ ତାଙ୍କର ଆଉ କୌଣସି ଅଜ୍ଞାନ ରହେନି। ଯେଉଁମାନେ ଭଗବାନଙ୍କ ଭକ୍ତ ତୁମେ କହୁଛି ବହୁ ନାମ ଜନ୍ମ ନାମନ୍ତେ ଜ୍ଞାନବାନ ମାଙ୍କ ପ୍ରତ୍ୟେକ ବାସୁଦେବ ସରଣୀତି ସ ମହାତ୍ମା ସୁଧ। ଯେଉଁମାନେ ପ୍ରକୃତିରେ ଜାଣନ୍ତି ଭଗବାନ ବାସୁଦେବ ହିଁ ସବୁକିଛିର ମୂଳ, ତାଙ୍କୁ କୁହାଯାଏ ପ୍ରକୃତିରେ ସେ ହେଉଛନ୍ତି ଜ୍ଞାନୀ। ଆମର କୁହାଯାଇଛି ଯେଇ ଜନ୍ମ ଭଜେ କୃଷ୍ଣ ସେ ଗୋଟେ ପ୍ରକୃତ, ଯେଉଁମାନେ ଭଗବାନଙ୍କୁ ଭଜନ କରୁଛନ୍ତି ସେମାନେ ହେଉଛନ୍ତି ପ୍ରକୃତରେ ବିଦ୍ୱାନ ବ୍ୟକ୍ତି। ଭାଗବତ ମଧ୍ୟ ସେଟା କହିଯାଉଛି କୃଷ୍ଣ ବର୍ଣ୍ଣ ପିଶା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ ପାର୍ଶ୍ୱଦମ ଜଗ୍ନି ସଂକୀର୍ତ୍ତନ ପ୍ରାୟ ଜଗନ୍ତି କି ସୁମେଧସ। ଯେଉଁମାନେ ସୁମେଧସ ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ କଳିଯୁଗରେ
এই মহামন্ত্র হরে কৃষ্ণ
হরে কৃষ্ণ 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 হরে
হরে হরে রাম
রাম রাম হরে
এই মহামন্ত্র যজ্ঞরে সেমান যোগদান করেন। তেমন এই যে আমার পরম্পরা কথা মু কহিলি, এই পরম্পরা আসুছি জগন্নাথ দাস বাজী মহারাজ আসুছি, গৌরকিশোর দাস বাজী ভক্তির ঠাকুর তাঙ্ক পাখু আসুছি, গৌরকিশোর দাস বাজী মহারাজ। সেই গৌরকিশোর দাস বাজী মহারাজ যে কি সাক্ষাৎ বৈরাগ্য মুক্ত ব্যক্ত হয়েছে, মানে এমনকি সে গঙ্গারু কেবল মাটি আনিকি তাঙ্কর ইয়ে যে চাউল কিছু মিলিলা সে চাউলকে গঙ্গা জলরে বতাই দেখি সে খাদ্য গ্রহণ করে। এমনকি সে ভগবান যে নাম গ্রহণ করছিলেন, যে অন্য জায়গায় যদি ভগবানের নাম গ্রহণ করার ডিস্টর্বান্স হচ্ছে বলে সে কোণ করলে যাই যে অপরিষ্কার স্থান সেটি যাই ভগবানের নাম গ্রহণ করে, এভাবে সে বৈরাগ মুক্তি। তেমন ভক্তি সিদ্ধান্ত সরস্বতী ঠাকুর যে পিতা ভক্তিম ঠাকুর সে তা কহিলে যে তুমি তাঙ্ক ঠাকুর দীক্ষা গ্রহণ কর। সে আমার সে সময় ভক্তি সিদ্ধান্ত ভক্তিচার মহারাজ বাহার করছেন যে প্রভুপাদ সেটি করছেন তাদের মধ্যে বর্ণনা করা যাচ্ছে দেখা যাচ্ছে কেমনি বসিকি ভক্তি সিদ্ধান্ত সরস্বতী ঠাকুর যাইছেন গৌরকিশোর দাস মহারাজ যাইকি তাঁকু যেতে সে কেছেন যে আপন মতো শিষ্য হিসাবে গ্রহণ করুন। তাঙ্কর পিতা ভক্তি বসিক না না তুমি তাঙ্ক পাখি যাও, সে পুঁ তাঙ্ক পাখি যাই পুঁ তাঙ্ক প্রার্থনা করছেন যে নাই আপন মতে আপন শিক্ষা গ্রহণ করি, কারণ ভক্তি ঠাকুর হচ্ছেন বহুত জ্ঞানী বহুত বিদ্বান ব্যক্তি বহুত শাস্ত্রীয় তাঙ্কর জ্ঞান রয়েছে খালি আমি গুরু পরীক্ষা করি, গুরু মধ্যে প্রকৃত শিষ্যকে পরীক্ষা করবো। গৌরকিশোর দাস সে অনেক থাকা মনে করে না তোমাকে শিক্ষা দীক্ষা দেবে, তেমন যেতে বহুত বাধ্য করে ভক্তি সিদ্ধান্ত ঠাকুর তেমন দীক্ষা কন না এই মহামন্ত্র
হরে কৃষ্ণ 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 হরে 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 রাম 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 হরে হরে।
দীক্ষা গুরুজি সে হচ্ছে আমার ভগবানকর বিশেষ ভাবে যেতে ভগবানকর বিগ্রহ সব অনেক বা ভগবান বিভিন্ন রূপ সব অনেক মুখ্য রূপ হচ্ছে তিনোটি মুখ্য প্রকাশ হচ্ছে শ্রীগোবিন্দ গোপীনাথ মদন আমার যে কৃষ্ণ কবিরাজ গোস্বামী লিখছেন জয় রাধে জয় কৃষ্ণ জয় বৃন্দাবন শ্রী গোবিন্দ গোপীনাথ মদন মোহন, গোবিন্দ গোপীনাথ এবং মদন মোহন এই তিনজন হচ্ছে মুখ্য আর্থ। কারণ এই তিনোটি মুখ কহিলি বেদরে যে তিনোটি তত্ত্ব রয়েছে ব্রহ্ম পরমাত্মা এবং ভগবান, এই তিনোটি তত্ত্বকে জাঁয়া পাই যে উপায় হচ্ছে ব্রহ্ম জাঁয়া পাই জ্ঞান মাধ্যমে জাঁয়া পরমাত্মা জাঁয়া পাই যোগ মাধ্যমে জাঁয়া এবং ভগবান জাঁয়া পাই ভক্তি মাধ্যমে জাঁয়া। তেমন পুঁ বেদকু তিনোটি তত্ত্ব রয়েছে সে হচ্ছে কোণ না সম্বন্ধ অবিধেয় প্রয়োজন তিনোটি তত্ত্ব রয়েছে। সম্বন্ধ কহিলে ভৌতিক জগতের আমি বহু প্রকার সম্বন্ধ রয়েছে কিন্তু প্রকৃতরে সে সম্বন্ধ আমার এই সম্বন্ধ হচ্ছে অল্প টেম্পোরারি কিন্তু প্রকৃত সম্বন্ধ হচ্ছে আমি ভগবান সহিত সে সম্বন্ধ জানলে আমি জাঁয়া যে বেদর ওয়ান থার্ড আমি জাঁয়া ভগবানঙ্ সাথে আমার গোটে সম্বন্ধ আছে সে সম্বন্ধে আমি বর্তমান ভুলে যাইছি, কারণ ভগবান কেছেন মমি মানুষ জীব লোকে জীব ভূত সনাতন আমি হচ্ছে ভগবান অংশ, ভগবান অংশ হিসাবে আমার কিছু সম্বন্ধ রয়েছে না যেমনি আমার হাত, হাতটা আমার শরীর গোটে অংশ তেমন হাতের গোটে পার্টিকুলার কর্তব্য রয়েছে কোণ সব আমি কোণ সেবা করছি শরীর পাই হাতের কর্তব্য রয়েছে সেভাবে আমার যেহেতু আমি ভগবান অংশ আমি মধ্যে ভগবান গোটে আমার গোটে কর্তব্য রয়েছে ভগবান তেমন সেই সম্বন্ধটা যেহেতু আমি ভুলে যাইছে বর্তমান সেই সম্বন্ধ জ্ঞান প্রদান করছেন সেটা কে প্রদান করছেন না গোবিন্দদেব প্রদান করছেন, গোবিন্দদেব হচ্ছেন সম্বন্ধ জ্ঞানের বিগ্রহ হচ্ছেন গোবিন্দদেব ভক্তি গোবিন্দদেব দেখো গোবিন্দদেব কথা হচ্ছে অর্জুন যোগ শিক্ষা দিয়েছেন অর্জুন যে শিক্ষা পাইছেন ভগবান ঠার সুন্দর অর্জুন শিক্ষা পাইছেন ভগবান যে শিক্ষা দিয়েছেন সেটা গোবিন্দদেব বিষয়ে ভগবান দৌড় শিক্ষা গোবিন্দদেব বিষয়ে ভগবান শিক্ষা দৌড় এবং যে শিক্ষাগুরু আমার যে শিক্ষাগুরু হচ্ছেন সে গোবিন্দদেবঙ্কর প্রতিনিধি এবং জন যেতে দীক্ষাপ্রাপ্ত হচ্ছেন সে হচ্ছেন মদন মোহন প্রতিনিধি মদন মোহন হচ্ছেন দীক্ষাগুরু মদন যে দীক্ষা দৌড় সে হচ্ছেন মদন মোহন প্রতিনিধি মদন মোহন হচ্ছেন ভক্তি অভিধেয় অভিধেয় সম্বন্ধর বিগ্রহ হচ্ছেন মদন মোহন সম্বন্ধ অভিধেয় এবং প্রয়োজন তারপরে আসলে প্রয়োজন প্রয়োজন হচ্ছেন গোপীনাথ গোপীনাথ হচ্ছে প্রয়োজন বা প্রেম প্রেম অন্তিম ইয়ে হচ্ছে প্রেম অন্তিম তত্ত্ব হচ্ছে প্রেম তত্ত্ব ভগবানকে জানিবাটা সম্বন্ধ অভিধেয় প্রয়োজন তিনোটি জিনিস রয়েছে বেদরে সেই ভগবান তিন ভাগে তিন স্থানে বক্র হয়েছেন তিন স্থানে সে বক্র কারণ কোন সেই সম্বন্ধ অভিধেয় প্রয়োজন তিনোটি তত্ত্ব রয়েছে যেথিপাই ভগবান তিন স্থানে বক্র রয়েছে ভগবান কৃষ্ণ জানিবাটা বহুত কষ্ট হয়ে যাচ্ছে যেহেতু সে বক্র রয়েছে তিনোটি স্থানের বক্র রয়েছে আমি কেউ জানিবা ভগবান আসলে ভগবান জানিবা কষ্ট না ভগবান ভগবৎ গীতা সপ্তমাধ্যায়ে কহিলে যে
মনুষ্যাণাং সহস্রেষু কশ্চিৎ গতি সিদ্ধেষু গতধামাপি সিদ্ধানাং কশ্চিৎ মাং ব্যতীতস্য হাজার হাজার মানুষ মানের ভিতরে খুব কচিত লোক মানে জীবনে সিদ্ধি লাভ করা চেষ্টা করছেন এবং যেমন চেষ্টা করছেন সিদ্ধি লাভ করা তাঁর ভিতরে খুব কচিত লোক ভগবান তত্ত্বের জাঁ তেমন ভগবান তত্ত্বের জাঁয়াটা সেইভাবে ভাবে বহু কষ্ট
তেমন চৈতন্য মহাপ্রভু আসবে সে আক্র না সে পুরা সিদ্ধা হাতে পেটি দিয়েছে
হরে কৃষ্ণ 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 হরে 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 রাম হরে রাম রাম রাম
হরে বক্র ভগবান জানিবা পাই আমি শরদ ভগবান শরণ গলে বক্র ভগবান বিষয়ে জাঁপারিবা ভগবান কৃষ্ণঙ্কর তত্ত্ব সেই কুহি ভাগবতরে দশম স্কন্ধরে বহুত লীলা রয়েছে ভগবানকর ভগবান লীলা বুঝিয়া পাই আমি প্রথম স্কন্ধ বর্তমান আমি দ্বিতীয় স্কন্ধে পৌঁছলে ইয়ে হচ্ছে ভগবান পাদ পদ্ম প্রথম স্কন্ধ এবং দ্বিতীয় স্কন্ধ এই দুইটি ভগবান পাদ পদ্ম পদ্মপুরাণে বর্ণনা করা যাইছে ভাগবত মহাত্মারে বর্ণনা করা যাইছে এই দুইটি হচ্ছে ভগবান পাদ পদ্ম প্রথমে আমি যেটা ভগবান দেখিবা এই পাদ পদ্ম মাধ্যমে দেখিবা এবং তারপরে তৃতীয় স্কন্ধ এবং চতুর্থ স্কন্ধ ইয়ে হচ্ছে ভগবান জন্ম গুরু পঞ্চম স্কন্ধ হচ্ছে ভগবান নাভি ষষ্ঠ স্কন্ধ ভগবান বক্ষ সপ্তম স্কন্ধ এবং অষ্টম স্কন্ধ ইয়ে হচ্ছে ভগবান দুই ভুজ বা দুই বাহু এতিকি জনে পড়ি সারা পরে নবম স্কন্ধ হচ্ছে ভগবান গিরবা বা বেক এই নবম স্কন্ধ জন পড়ি সারা পরে জন দশম স্কন্ধ পড়া যোগ্য হবে ভগবান সেটাই ভগবান দর্শন বৃদ্ধি হচ্ছে সেটা ভগবান মুখকে ডাইরেক্ট জন দেখা ভগবান পাদ পদ্মর উদ্ধকে যাই ভগবান মুখ কিন্তু ভগবান যে লীলা সব রয়েছে দশম স্কন্ধে যে লীলা সব ভগবান বর্ণনা করা যাইছে সে লীলাকে যদি আমি বুঝিয়া প্রকৃতরে তার তত্ত্ব জানিবা পাই চাইবা তাহলে একাশ স্কন্ধে তার তত্ত্ব সে করি প্রকার মহারাজ কয়েছেন তৃতীয় স্কন্ধ চতুর্থ বত্রিশ শ্লোকরে যে প্রকার মহারাজ বলছি যদিও সমস্ত জ্ঞান ভগবান অর্জুন প্রদান করছেন ভগবদ গীতারে সমস্ত জ্ঞান প্রদান করছেন কিন্তু বিশেষ ভাবে ভগবান যে ভগবদ গীতার জ্ঞান প্রদান করছেন সেটা অর্জুনকে দেখছেন কেমিতি সে যুদ্ধ করিবে সে যুদ্ধ করিবার মনা করিদেলে না তেমন বিশেষ ভাবে ভগবান যে জ্ঞান দিয়েছেন ভগবদ গীতারে সে জ্ঞান হচ্ছে যে অর্জুনকে প্রবর্তাইবে সে যুদ্ধ করিবে না কোথায় তাকে যুদ্ধ করে এই জ্ঞান দিয়েছে তেমন সব জ্ঞান সে দেই না সে তেমনি তাঁর ভগবদ গীতার প্রকৃত জ্ঞানকে কমপ্লিট করিবা পাই সে উদ্ধবকে সব জ্ঞান দিয়েছে ভাগবত একাশ খন্ড শেষ বর্ণনা করা যায় ভগবান সে জ্ঞান সব দিয়েছে উদ্ধবকে দিয়েছে তেমন যে জ্ঞান ভগবদ গীতার দেওয়া যায় নাই সে জ্ঞান ভাগবত একাশ খন্ডে ভগবান সে জ্ঞান উদ্ধবকে দিয়েছে ତେଣୁ ଇଏ ସବୁ ଯେଉଁ ଜ୍ଞାନ ଦେଉଛନ୍ତି, ଇଏ ହେଉଛି ଗୋବିନ୍ଦ ଦେବଙ୍କର ପ୍ରକାଶ, ଜ୍ଞାନର ପ୍ରକାଶ ବିଗ୍ରହ ହେଲେ ଗୋବିନ୍ଦ ଦେବ। ଇଏ ହେଉଛନ୍ତି ଶିକ୍ଷା ଗୁରୁ, ଯେଉଁ ଶିକ୍ଷା ଦେଉଛନ୍ତି ସିଏ ଏ ଗୋବିନ୍ଦ ଦେବଙ୍କର ପ୍ରକାଶ ହିସାବରେ। କିନ୍ତୁ ଜଣେ ଯେତେବେଳେ ଦୀକ୍ଷା ଗ୍ରହଣ କରୁଛନ୍ତି, ଦୀକ୍ଷା ଗୁରୁ ଯିଏ ସିଏ ହେଉଛନ୍ତି ମଦନ ମୋହନଙ୍କ ପ୍ରକାଶ, ସିଏ ହେଉଛନ୍ତି ଅଭିଧେୟତ ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ। ଆମର ବର୍ତ୍ତମାନ ଆମର ସମ୍ବନ୍ଧ ଭୁଲି ଯାଇଛେ, କିନ୍ତୁ ଯେତେବେଳେ ଆମେ ଗୁରୁ ଗ୍ରହଣ କରୁଛେ ସେତେବେଳେ ଆମେ ଯେଉଁ ଆମର ସମ୍ବନ୍ଧ ରହିଛି ଭଗବାନଙ୍କ ସହିତ, ସେ ସମ୍ବନ୍ଧ ଜ୍ଞାନଟା ପ୍ରାପ୍ତ ହେବ। ଆଦୌ ଶ୍ରଦ୍ଧା ଅଥବା ସାଧୁ ସଂଘ ଅଥବା ଭଜନ କ୍ରିୟା ଅଥବା ଅନର୍ଥ ନିବୃତ୍ତି ଅଥବା ନିଷ୍ଠା ରୁଚି ଆସକ୍ତି ଭାବ ଭାବସ୍ତରକୁ ଗଲେ ଆମେ ଆମର ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି ସେ ସମ୍ବନ୍ଧ ଜାଣିପାରିବେ। ପ୍ରଥମେ ଆମର କିଛି ଶ୍ରଦ୍ଧା ରହିଛି, ଯେଉଁଥିରେ ଆମର ନୂତନ ଭକ୍ତ କେତେ ଆସିଛନ୍ତି, ଏ ଭଗବାନ କଥା କିଛି ଶ୍ରଦ୍ଧା ରହିଥିବାରୁ ସେମାନେ ଆସୁଛନ୍ତି। ଆଦୌ ଶ୍ରଦ୍ଧା ତଥା ସାଧୁ ସଂଘ, ତାପରେ ସେମାନେ ସାଧୁ ସଂଘ କରିବେ। ସାଧୁ ସଂଘରେ କଣ ହଉଛି ନା ଭଗବାନଙ୍କ ଭଜନ ହଉଛି, ହରେ କୃଷ୍ଣ ହରେ କୃଷ୍ଣ। ଭଜନ କ୍ରିୟା ହେଲେ କଣ ହବ ନା ଅନର୍ଥ ନିବୃତ୍ତି। ମୁଁ କହୁଥିଲି ବିଭିନ୍ନ ପ୍ରକାର ଅନର୍ଥ ରହିଛି, ଚାରି ପ୍ରକାର ଅନର୍ଥ ରହିଛି, ଅସତ୍କୃଷ୍ଣ ସମୟ ଲାଗିବ, ଯେଉଁ ଅନର୍ଥ ହେଉଛି ସେଇଟା ଯାହାଫଳରେ କି ଆମେ ଭଗବାନଙ୍କୁ ଭୁଲି ଯାଉଛୁ ବା ଭଗବାନଙ୍କୁ ଆମେ ଜାଣିପାରୁନୁ, ହେଉଛି ଅନର୍ଥ। ଚାରି ପ୍ରକାର ଅନର୍ଥ ରହିଛି, ଏଇ ଅନର୍ଥ ଯେତେବେଳେ ଆମେ ଭଗବାନ ଭୋଜନ କରୁଛେ ଏଇ ଅନର୍ଥ ଆସ୍ତେ ଆସ୍ତେ ନିବୃତ୍ତ ହେଉଛି। ଅନର୍ଥ ନିବୃତ୍ତି ଯେତିକି ଅନର୍ଥ ଆମ ନିବୃତ୍ତି ହେଉଥିବ ସେତିକି ପରିମାଣରେ ଆମ ନିଷ୍ଠା ବଢ଼ୁଥିବ, ରୁଚି ଆସୁଥିବ, ଭଗବାନ କଥା ଶୁଣିବା ପାଇଁ ଆଗ୍ରହ ଆସୁନି ଅଧିକାଂଶ ଲୋକଙ୍କର, କାରଣ କ'ଣ ନା ଯେହେତୁ ଅନର୍ଥ ରହିଛି। କିନ୍ତୁ ଯେତିକି ଅନର୍ଥ ନିବୃତ୍ତି ହେଉଥିବ ଭଗବାନ କଥା ଶୁଣିବା ପାଇଁ ସେତିକି ଆଗ୍ରହ ଆସୁଥିବ ବା ରୁଚି ଆସୁଥିବ ଏବଂ ଭଗବାନ କଥା ପ୍ରତି ଆସକ୍ତି ସେତିକି ଆସୁଥିବ। ଯେମିତି ବର୍ତ୍ତମାନ ଆମର ବିଭିନ୍ନ ଭୌତିକ ଆସକ୍ତି ସବୁ ରହିଛି, ଯେଉଁ କୁହାଗଲା ଯେଉଁ ମମାହମିତି, ଏ ଭୌତିକ ଆସକ୍ତି ସବୁ ରହିଛି, ଏ ଆସକ୍ତିଟା ଆମର ଭଗବାନ ପ୍ରତି ଆସକ୍ତିରେ ପରିବର୍ତ୍ତିତ ହେବ। ଏ ଭଜନ କରିବାର ଏ ଫଳ ସବୁ ଆସିବ, ନିଷ୍ଠା ରୁଚି ଆସକ୍ତି ତାପରେ ଭାବସ୍ତରରେ ଆସିବ। ଭାବସ୍ତରରେ ଆମର ଯେଉଁ ସମ୍ବନ୍ଧ ରହିଛି ଭୌତିକ ଜଗତରେ, ଆମର ଯେମିତି ବିଭିନ୍ନ ପ୍ରକାର ସମ୍ବନ୍ଧ ରହିଛି, ସେଇଭଳି ଭାବରେ ଭଗବାନଙ୍କ ସହିତ ଯେଉଁ ଆମର ସମ୍ବନ୍ଧ ରହିଛି ସେଇ ସମ୍ବନ୍ଧଟା ଆମେ ପ୍ରାପ୍ତ ହେବା। ଭଗବାନଙ୍କ ସହିତ ଆମେ କିଏ ଶାନ୍ତ ସମ୍ବନ୍ଧରେ ସମ୍ବନ୍ଧିତ ହେଇଛନ୍ତି, କିଏ ଦାସ ସମ୍ବନ୍ଧରେ ସମ୍ବନ୍ଧିତ ହେଇଛନ୍ତି, କିଏ ସଖ୍ୟ ସମ୍ବନ୍ଧରେ ସମ୍ବନ୍ଧିତ ହେଇଛନ୍ତି, କିଏ ବାତ୍ସଲ୍ୟ ସମ୍ବନ୍ଧରେ ସମ୍ବନ୍ଧିତ ହେଇଛନ୍ତି, କିଏ ମାଧୁର ଶାନ୍ତ ଦାସ ସଖ୍ୟ ବାତ୍ସଲ୍ୟ ମାଧୁର, ଏଇ ପାଞ୍ଚ ପ୍ରକାର ସମ୍ବନ୍ଧ ରହିଛି। ତେଣୁ ବିଶେଷ ଭାବରେ ଶାନ୍ତ ସମ୍ବନ୍ଧ ଏତେ ଉନ୍ନତ ସମ୍ବନ୍ଧ ନୁହଁ, ଭଗବାନଙ୍କ ସହିତ ବିଶେଷ ଭାବରେ ଏ ଯେଉଁ ଜ୍ଞାନୀ ଯୋଗୀ ଏମାନେ ସବୁ ଭଗବାନଙ୍କ ସହିତ ଶାନ୍ତ ସମ୍ବନ୍ଧ ସମ୍ବନ୍ଧିତ ରହିଛନ୍ତି। କିନ୍ତୁ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ଏଇ ଚାରୋଟି ସମ୍ବନ୍ଧ ରହିଛି, ଦାସ ସଖ୍ୟ ବାତ୍ସଲ୍ୟ ମାଧୁର, ଏଇ ସମ୍ବନ୍ଧ ଜ୍ଞାନ ଆମେ ପ୍ରାପ୍ତ ହେବା। ଭଗବାନଙ୍କ ସହିତ ଆମର କି ସମ୍ବନ୍ଧ ରହିଛି ସେଇ ଜ୍ଞାନଟି ଆମେ ପ୍ରାପ୍ତ ହେବା। ଶିକ୍ଷା ଗୁରୁ ବା ଗୋବିନ୍ଦ ଦେବ ଜ୍ଞାନ ଦେଇଛନ୍ତି, ଆ ଦ୍ୱାରା ଆମେ ଆମର ସମ୍ବନ୍ଧଟା ପ୍ରାପ୍ତ ହେବା। ତେଣୁ ଯେଉଁ ଯେତେବେଳେ ଆମେ ଆମର ସମ୍ବନ୍ଧ ଜାଣିପାରିବା ତାପରେ କ'ଣ ହବ ନା ଆଦାନ ଅଭିଧେୟ ଆସିବ, ଆଦାନ ପ୍ରଦାନ ହବ ଭକ୍ତି ମାଧ୍ୟମରେ। ସେ ସମ୍ବନ୍ଧ ଛଅ ପ୍ରକାର ସମ୍ବନ୍ଧ ରହିଛି, ମାନେ କ'ଣ ସେ ମାନେ ଆମେ ଭକ୍ତ ଭୋଜାତି ଦଦାଦି ପ୍ରତି ଗୁଣାତି ସର୍ବଦା ପ୍ରତି ଲକ୍ଷଣ ଦଦାଦି ପ୍ରତି ଗୁଣାତି ଗୁଣ ଆଖ୍ୟାତି ପୁଚ୍ଛତି ଭୂତେ ଭୋଜାତି, ଏଇ ପ୍ରକାର ଛଅ ପ୍ରକାର ଆମେ ସମ୍ବନ୍ଧ ଜାଣିବୁ। ଆମେ କିଛି ଭଗବାନ ଦେଉଥିବା ଆମେ କିଛି ଗ୍ରହଣ କରୁଥିବା, ଆମେ ଭଗବାନ ପତ୍ର କହୁଥିବା ଭଗବାନ କହୁଛନ୍ତି ମତେ ଏତିକି ଦିଅ, ଆମେ ତାଙ୍କୁ ଦେଲେ ସିଏ ମଧ୍ୟ ଆମେ ଫେରେଇ ଦେଉଛନ୍ତି, ନହେଲେ ସେ ଖାଉନାହାନ୍ତି ତା ନୁହଁ, ସେ ଖାଉଛନ୍ତି କିନ୍ତୁ ତାଙ୍କୁ ପୂର୍ଣ୍ଣ କରୁଛନ୍ତି, ପୂର୍ଣ୍ଣ କରିଦେଉଛନ୍ତି ଯେହେତୁ ସେ ପୂର୍ଣ୍ଣ ଗୁହମ ଆଖ୍ୟାତି ପୁଚ୍ଛନ୍ତି। ଆମେ ଆମେ ଭଗବାନ କଥା କହୁଛେ, ଆମେ ଆମର ଯେଉଁ ଗୁହ ଜିନିଷ ରହିଛି ତାକୁ ଆମେ ଅନ୍ୟ ପାଖରେ କାହା ପ୍ରକାଶ କରିପାରୁନି, ଭଗବାନଙ୍କୁ ସେଟା ଆମେ କହୁଛୁ କେଉଁ ମୋର ଏଇଟା ଭୁଲ ହେଇଗଲା ବା ମୁଁ ଏଇଟା ଇଏ କରିଦେଲି ବା ଆମେ ଯେଉଁ ବୁଝେ ଜିନିଷ ତାକୁ ଅନ୍ୟ କାହାକୁ କହିପାରୁନି ସେଟାକୁ ଭଗବାନ ପାଖରେ କହୁଛୁ ଭୂ ଆଖ୍ୟାତି, ଏବଂ ଭଗବାନ ମଧ୍ୟ ତାର ଉତ୍ତର ଦେଉଛନ୍ତି ଭୂମ ଆଖ୍ୟାତି ପୁଚ୍ଛନ୍ତି ଏବଂ ଭୁଲତେ ଭୋଜନତେ, ଆମେ ଭଗବାନ କିଛି ଭୋଜନ ଦେଉଛେ ଭଗବାନ ମଧ୍ୟ ଆମକୁ କିଛି ପ୍ରଦାନ କରୁଛନ୍ତି। ଏଇଭଳି ଭାବରେ ଅଭିଜ୍ଞତା କହୁଛି ଭକ୍ତି ଭକ୍ତି ଇଏ ହେଉଛି ସର୍ବିଧା ପ୍ରତିରକ୍ଷା ଭକ୍ତି ଏଇଭଳି ଭାବରେ କରାଯାଏ ନ କି ଯେଉଁ ରହିଛି ଭକ୍ତିର ଅଙ୍ଗ ଶ୍ରବଣ କୀର୍ତ୍ତନ ବ୍ୟକ୍ତିପରଣ ପାଦସେବନ ଅର୍ଥନ ବନ୍ଧନ ବାସ୍ତ ସତ୍ୟ, ଏଇ ନଅଟି ଅଙ୍ଗ ମାଧ୍ୟମରେ ଆମେ ଭଗବାନ ସହିତ ଯୁକ୍ତ ହେଉଛୁ, ଅଭିଜ୍ଞତା ଭକ୍ତିର ଆଦାନ ପ୍ରଦାନ ହେଉଛି। ତେଣୁ ଦୀକ୍ଷା ଗୁରୁ ଯିଏ ସିଏ ହେଉଛନ୍ତି ମଦନ ମୋହନଙ୍କ ପ୍ରତିନିଧି,
ତେଣୁ ସିଏ ଆମକୁ ଏଇ ଦୀକ୍ଷା ମାଧ୍ୟମରେ ଏଇ ଭଗବାନ ସହିତ ଆମକୁ ସମ୍ବନ୍ଧିତ କରୁଛନ୍ତି, ସମ୍ବନ୍ଧ ଜ୍ଞାନ ପ୍ରଦାନ କରୁଛନ୍ତି। ଶିକ୍ଷା ଗୁରୁ ମଧ୍ୟ ସେ ସମ୍ବନ୍ଧ ଜ୍ଞାନ ପ୍ରଦାନ କରୁଛନ୍ତି, ଦୀକ୍ଷା ଗୁରୁ ମଧ୍ୟ ସେ ସମ୍ବନ୍ଧ ଜ୍ଞାନ ପ୍ରଦାନ କରୁଛନ୍ତି। ଆମର ପ୍ରକୃତ ସମ୍ବନ୍ଧ ଯେ ଭଗବାନଙ୍କ ସହିତ ସେଇଟା ଆମେ ଭୁଲି ଯାଇଛୁ, ତେଣୁ ସିଏ ପ୍ରଦାନ କରୁଛନ୍ତି ଦୀକ୍ଷା ଗୁରୁ ମାଧ୍ୟମ। ମଦନ ମୋହନ ଆସି ଦୀକ୍ଷା ଗୁରୁ ମାଧ୍ୟମରେ ଆଚାର୍ଯ୍ୟ ମାନ ବିଜାଣିଆ ଭଗବାନ କହୁଛନ୍ତି ଉଦ୍ଧବକୁ ଭାଗବତ ଏକାସନ୍ଧି ଶ୍ରଦ୍ଧା କରିବେ। ତେଣୁ ଆଚାର୍ଯ୍ୟ ବା ଗୁରୁ ହେଉଛନ୍ତି ଭଗବାନଙ୍କ ପ୍ରତିନିଧି, ମାଉ ମନୀୟତ କରି ଅନ୍ୟ କିଛି ଆମେ ଚିନ୍ତା କରିବା କଥା ନୁହଁ। ନ ମତେ ମଧ୍ୟ ଅସ୍ପ୍ରିୟତା ତାଙ୍କୁ ବିଶେଷ ଭାବରେ ଆମେ ନିଜ ଭଳି ତାଙ୍କୁ ଭାବିବାନି, ମତେ ବୁଦ୍ଧି କରିବାନି ବା ତାଙ୍କୁ ଅସୁୟା କରିବାନି ବା ଈର୍ଷା କରିବାନି, କାରଣ ସର୍ବଦେବମୟ ସମସ୍ତ ଦେବତା ତାଙ୍କ ପାଖରେ ଅଛନ୍ତି, ସବୁ ଦେବତା କ'ଣ ତାଙ୍କ ପାଖରେ। ତେଣୁ ଏଭଳି ଭାବରେ ବୈରାଗ୍ୟ ଯୋଉ ରହିଛି ଆମର ବୈରାଗ୍ୟ ମୂର୍ତ୍ତି ହେଉଛନ୍ତି ଗୌରବିଶ୍ୱ ଦାସ ଭାଇ ମହାରାଜ, ସେ ଭକ୍ତି ସିଦ୍ଧାନ୍ତ ସହିତ ତାଙ୍କୁ ଦୀକ୍ଷା ପ୍ରଦାନ କରେ। କିନ୍ତୁ ଭକ୍ତି ସିଦ୍ଧାନ୍ତ ସହିତ ତାଙ୍କୁ ଦୀକ୍ଷା ପ୍ରଦାନ କରିବା ପୂର୍ବରୁ ଆମର ଏଇ ଯେଉଁ ପରମ୍ପରାରେ ଯେଉଁ ଆମର ଗୌରବିଶ୍ୱ ଦାସ ମହାରାଜ ହୁଅନ୍ତୁ, ଭକ୍ତିମନ ଠାକୁର ହୁଅନ୍ତୁ, ଜଗନ୍ନାଥ ଦାସ ପାଇ ମହାରାଜ ହୁଅନ୍ତୁ, ଏଭଳି ଭାବରେ ଯେଉଁ ରହିଥିଲା ସେତେବେଳେ ଚର୍ଚ୍ଚା ବିଶେଷ ନଥିଲା। କିନ୍ତୁ ଭକ୍ତି ସିଦ୍ଧାନ୍ତ ସହିତ ଠାକୁର ଯେମିତି ଭଗବାନ କଥା ପ୍ରଚାର କରିବା ପାଇଁ ସେ ବିଶେଷ ଭାବରେ ଷ୍ଟେପ୍ ନେଇଛନ୍ତି। ଆଜି ଆମେ ଯେଉଁ ଇସ୍କନ୍ ମୁଭମେଣ୍ଟ ହେଇଛି ସାରା ପୃଥିବୀରେ ବ୍ୟାପିଛି, ତାର କାରଣ ହେଉଛି ସେଇ ଭକ୍ତି ସିଦ୍ଧାନ୍ତ ଶିଶୁ ଠାକୁର। ସେ ତାଙ୍କର ଶିଷ୍ୟମାନଙ୍କୁ ସମସ୍ତଙ୍କୁ କହିଥିଲେ ଯେ ତମେ ଏଇ ଭଗବାନ କଥା ପ୍ରଚାର କର, କାରଣ ଚୈତନ୍ୟ ମହାପ୍ରଭୁ ଏଇଟା କହୁଛନ୍ତି ନା ସର୍ବତ୍ର ପ୍ରଚାର ହୋଇ ମୋ ନାଁ, ସବୁଠାରେ ଭଗବାନଙ୍କ ନାଁ ପ୍ରଚାର କରାଯିବ। ତେଣୁ ଭକ୍ତି ସିଦ୍ଧାନ୍ତ ଶିଶୁ ଠାକୁର ତାଙ୍କର ଶିଷ୍ୟମାନଙ୍କୁ ସମସ୍ତଙ୍କୁ ସେଇ ନିର୍ଦ୍ଦେଶ ଦେଇପାରୁଛନ୍ତି ଏବଂ ଭକ୍ତି ଭକ୍ତିଦେବଙ୍କ ସହିତ ମହାରାଜ ଆଚାର୍ଯ୍ୟ ସେ ହିଁ ସାରା ପୃଥିବୀରେ ଭଗବାନ କଥା ପ୍ରଚାର କରାଯାଇଛନ୍ତି। ତେଣୁ ସେଇ ପରମ୍ପରାରେ ଆମେ ଏଇ ଜ୍ଞାନଟି ପ୍ରାପ୍ତ ହେଉଛୁ, ଏଇ ପରମ୍ପରାରେ ଆସୁଛି। ତେଣୁ ଆଜିର ଏଇ ତିଥି ଗର୍ବସର ଆଜି ଯେଉଁ ଉତ୍ଥାନ ଏକାଦଶୀ ତିଥି, ଏଇ ଉତ୍ଥାନ ଏକାଦଶୀ ତିଥିରେ ମଧ୍ୟ ଗର୍ବସୁଦାସ ରାଜମାନଙ୍କ ତିରୋହଣ ହୋଇଛି। ଆମେ ଦେଖିବା ଯେଉଁ ଯେତେ ସାଧୁ ସନ୍ତ ପ୍ରାୟ ସବୁ ବହୁତ ପବିତ୍ର ଦିନରେ ସବୁ ସବୁ ଆସନ୍ତି। ଆଜିର ଦିନକୁ ଦେଖନ୍ତୁ ଗୌରବିଶ୍ୱ ଦାସ ମହାରାଜଙ୍କର ଅପ୍ରକଟ, ତେଣୁ ଅପ୍ରକଟ ତିଥିରେ ଆମର ଗୋଟେ ସୁନ୍ଦର ସଙ୍ଗୀତ ଗାନ କରାଯାଏ। ଆମର ଯଦି ସମୟ ହେବ ତାହେଲେ ମହାପ୍ରଭୁ ମନେ ଉତ୍ତରୀ ସେ ଗାନ କରିବେ। ଯେଉଁମାନେ ବୈଷ୍ଣବ ମାନଙ୍କର ପ୍ରଭାବ ଭିତରେ ସେଇ ସଙ୍ଗୀତ ଗାନ କରାଯାଏ। ଯାହା ଆଣିଲ ପ୍ରେମ ଧନ କରୁଣା ପଶୁ ଏନ ପ୍ରଭୁ କଥା ଗଲ ଠାକୁର, ଏଇ ଗୀତଟି ମହାପ୍ରଭୁ ଆନନ୍ଦ କରିବେ, ସେ ଗାନ କରିବେ। ତେଣୁ ଗୌରବିଶ୍ୱ ଦାସ ମହାରାଜ ସେଇଭଳି ଭାବରେ ଜଣେ ବୈରାଗ୍ୟ ମୂର୍ତ୍ତି ଏବଂ ତାଙ୍କର ବିଶେଷ ଭାବରେ ତାଙ୍କର ଯେଉଁ ରହିଛି ଜୀବନ ରହିଛି ବହୁତ ରହିଛି, ଆମେ ପ୍ରିପେୟାର ନକରୁ ଯଦି ପ୍ରଭୁ କହିଲେ ବୋଲି ଆମେ କିଛି କହିଲୁ। ତେଣୁ ଆମେ ଆମର ଯେଉଁ ମୁଖ୍ୟ ଥିଲା ଭାଗବତର ଦ୍ୱିତୀୟ ନମ ଅଧ୍ୟାୟ ଦ୍ୱିତୀୟ ଶ୍ଳୋକ, ଏଇ ଶ୍ଳୋକରେ ମଧ୍ୟ ବ୍ରହ୍ମା ଯେଉଁ ଜ୍ଞାନ ପ୍ରଦାନ କରୁଛନ୍ତି ଏସବୁ ସେଇ ଜ୍ଞାନରେ ମଧ୍ୟ ଏଇସବୁ କିଛି ଆସୁଛି, ଏଇସବୁ ତତ୍ତ୍ୱ ଆସୁଛି ଏଇ ଗୁରୁକୃଷ୍ଣ ମାନେ ଗୁରୁ ଶିଷ୍ୟ ପରମ୍ପରାରେ ସେ ଜ୍ଞାନଟି ଆସୁଛି।
ପ୍ରେମ ଧନ କରୁଣା ପ୍ରଚୁର କରୁଣା ପ୍ରଚୁର କରୁଣା ପ୍ରଭୁ କଥା ଗଲା ଯଥାପୁର ଠାକୁର ଆମର ସ୍ୱରୂପ
హరినామ సంకీర్తానికి సంకీర్తన భక్త సజ్జన వృందకి భక్త హరినామ సంకీర్తానికి శిల ప్రభుపాద మహారాజ్ కి పవన్ శ్రీ గురుదేవికి హరినామ సంకీర్తానికి.